ॐ नमो भगवते वासुदेवाय नारायण नमस्कृत्य नरं चैव नरोत्तमं देवीं सरस्वतीं व्यासं नष्टप्रायेषु अवद्रेषु नित्यं भागवत सेवया भगवती उत्तमश्लोके भक्तिर्भवति नैष्टिके
गुणान्मनस्तपि गुणान् विमातुम्
इतावतिर्न स कै शिरस्य कालेन जैर्वा विमिता सुकल्पै भूपान् सवके मिका दिवास गुणात्मनास्तेऽपि गुणान् विमातुम् इतावतिर्न स कै शिरस्य कालेन जैवा विमिता सुकल्पै उपान् सवके मिका दिवास गुणात्मनास्तेऽपि गुणान् विमातुम् इतावतिर्न स कै शिरस्य कालेन जैवा विमिता सुकल्पै सवके मिका दिवास गुणात्मनास्तेऽपि गुणान् विमातुम् इतावतिर्न स कै शिरस्य कालेन जैर्वा विमिता सुकल्पै भूपान् सवके मिका दिवास गुणात्मनास्तेऽपि गुणान् विमातुम् इतावतिर्न स कै शिरस्य कालेन जैवा विमिता सुकल्पै भूपा सवके मिका दिवास गुणात्मनास्तेऽपि गुणान् विमातुम् इतावतिर्न स कै शिरस्य कालेन जैर्वा विमिता सुकल्पे भूपान् सवके मिका दिवास गुणात्मनास्तेऽपि गुणान् विमातुम् इतावतिर्न स कै शिरस्य कालेन जैर्वा विमिता सुकल्पे भूपान् सवके मिका दिवास
गुणात्मनास्तेऽपि
गुणात्मनः
समस्त परम गुण धारण करी
गुणत गुण गुण धारण करी
ते
अर्पण
अपि
अपि
निश्चिंत भाव
गुण
गुण
समूह
विमातुम
गणना करिवा
हितावचिन्नस्य
समस्त जीवन पाई ये अवतरण करंती
के
ई सिरे
समर्थ
अस्य
अस्य
ब्रह्मांड
कालेना
कालेना कालक्रमे जय ही जांग द्वारा बा अथवा विमिता गणना कर संति सुकल्पे ही बड़ बड़ वैज्ञानिक मकान के द्वारा भूपान सभा पृथ्वी परिमाण समय के आकाश रे
महिका
निमग्न समूह द्विभाषा
ग्रह नक्षत्र
आदि
अनुवाद भागवत ब्रह्मा जी आगे कहते कालक्रमे विज्ञान दार्शनिक वैज्ञानिक गण हुए तो पृथ्वी समस्त परमाणु कण हिमकण एपरिक सूर्य एवं अनेक अन्य ग्रह नक्षत्र मान प्रत्येक रश्मिकण को गणना करने को समर्थ हो पारे किंतु जीव मानक मंगल पाई जी जगत आवर्ति न होती से ही परमेश्वर भगवान आपण समस्त अप्राकृत गुणावली गणना करिया विद्या लोक मान कहते सनातन गोस्वामी विश्लेषण कर श्रीकृष्ण अच्छा गुणात्मा अर्थात समस्त श्रेष्ठ गुणावली आत्मा से गुड़ी का जीवन दान करती उदाहरण स्वरूप कई हुए तो बदानता बुद्धिमत्ता कृपा आदि गुणावली को दुर्गत भाव आलोचना करते जन जीवंत व्यक्ति जिते से ही सब गुणावली प्रदर्शन करती से गुड़ी प्राणमत हुए श्रीकृष्ण जेहेतु यही जड़ जगत अवतीर्ण हो समस्त दिव्य गुणावली स्वयं प्रदर्शन करती अन्य मानक मध्य से ही गुणावली गुड़ उद्भुत करती धर्म पूर्ण प्रतिष्ठा करती तेणु से गुणात्मा अटंती जो जीव भगवान लब्ध अप्राकृत गुणावली विकास साधना करती अपरिमेय मंगल साधित हुए एवं अवशिष्ट से भगवान सहित निजस्व ध्यान को फेर जाए समस्त जीव मुक्त अटंती संपूर्ण भाव ज्ञान समन्वित अटंती श्री सनातन गोस्वामी आहुरी प्रत्येक जीवर मंगल पाई भगवान गोटे गोटे निर्दिष्ट दिव्य गुण प्रकाश करते जेहेतु जल सृष्टि कारागार गुड़िक असंख्य जीव रही तेणु भगवान अनंत गुणावली प्रकाश करते भाव प्रत्येक बद्ध जीव एक निर्दिष्ट उपाय भगवान को उपलब्धि कर उदाहरण दिखाई जेपरिकी एक श्रेष्ठ पंडित गण जदि कौन दिन पृथ्वी धूलकण हिमकण और रश्मिकण आदि गणना करने को समर्थ हूँ तथापि से भगवान अनंत गुणावली विपक्ष विषय अवगत होगा असमर्थ यही दृष्टांत पृथ्वी हिम और आलोक पर्यायक्रमे परस्पर ठार सूक्ष्मतर अतएव बुझाक हे कार्यत एगुड़ी संख्यातीत कण गुड़ी को गणवा क्षेत्र में परमाणु गणना कर प्रभु संकर्षण महापुरुष के स्मरणातीत काल भगवान महिमा कीर्तन करुले भी महिमार शेष सीमार पहुंची पारिना ଶ୍ରୀକୃଷ୍ଣ ବୃନ୍ଦାବନରେ ତାଙ୍କର ବାଲ୍ୟଲୀଳାରେ ଗୋପୀମାନଙ୍କର ଲାବଳି ଚୋରି କରୁଥିଲେ। ସଖୀମାନଙ୍କର ସହିତ ନୃତ୍ୟ କରି ଅତ୍ୟନ୍ତ ପ୍ରିୟ ସହଚର ରୂପେ ଗୋପବାଳକମାନଙ୍କ ସହିତ କ୍ରୀଡ଼ା କରି ପରମ ବିସ୍ମୟକର ଗୁଣାବଳୀ ବର୍ଣ୍ଣନା ପ୍ରଦର୍ଶନ କରିଥିଲେ। ଯଦିଓ ସେଗୁଡ଼ିକ ଦେଖିବାକୁ ସାଧାରଣ ମନୁଷ୍ୟର କାର୍ଯ୍ୟବଳୀ କରିଥିଲା, କିନ୍ତୁ ଅସଂଖ୍ୟ ଓ ଅପରିମୟ ମଧୁର ଶିଶୁ ଗୁଣାବଳୀରେ ଗୋପୀମନ୍ତ ହୋଇ ଉଠିଥିବା ଶ୍ରୀକୃଷ୍ଣଙ୍କର ଏହି ମହିମାମୟ ଲୀଳା ସମୟ ଶୁଦ୍ଧ ଭକ୍ତଙ୍କର ପ୍ରାଣ ସ୍ୱରୂପ ଅଟେ।
ୈଷ୍ଣବାଂଶ ସାଧୁଜାତଂ ସାବଧୂତଂ ପରିଜନ ସହିତଂ କୃଷ୍ଣ ଚୈତନ୍ୟ ଦେବଂ ରାଧା କୃଷ୍ଣ ପଦାଂ ସହଗଣ ଲଳିତଂ ହେ କୃଷ୍ଣ କରୁଣା ସିନ୍ଧୁ ଦୀନ ବନ୍ଧୁ ଜଗତପତେ ସପ୍ତକାନ୍ତନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ
କୃଷ୍ଣାୟ କୃଷ୍ଣ ଚୈତନ୍ୟ
ଜୟ ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ
ଧ୍ୟାନ ଭାବନେଭ୍ୟୋ ବୈଷ୍ଣବେଭ୍ୟୋ
ଭଗବାନ ହରିବାସ କରିଥିଲେ, ହରିଙ୍କର ଗୁଣ କୀର୍ତ୍ତନ କରିବାରେ ଏଇ ଅପୂର୍ବ ସୁଯୋଗ ସବୁ ଆପଣମାନେ ପ୍ରଦାନ କରିଥିବାରୁ ବିଶେଷ କୃତଜ୍ଞତା ଆପଣଙ୍କ ପାଖରେ। ବ୍ରହ୍ମାଜୀଙ୍କ ସ୍ତୁତି ବାଗପୁର ଯେଠି ଅନେକ ଆଚାର୍ଯ୍ୟମାନେ ରହିଛନ୍ତି ଯିଏକି ବ୍ରହ୍ମସ୍ତୁତି ଉପରେ ବିଶେଷ ବିଶେଷ ଟୀକା ସବୁ ଲେଖି ଇଏ କରିଛନ୍ତି, ଅନୁବାଦିତ କରିଛନ୍ତି। ଏବଂ ସେ ବ୍ରହ୍ମାଜୀଙ୍କର ଏଇଭଳି ପ୍ରକାରର ବିସ୍ମୃତି ବା ଭଗବାନଙ୍କୁ ନ ବୁଝିପାରିବାର ବା ଭଗବାନଙ୍କର ଭଗବତ୍ତା ସମ୍ପର୍କରେ ସନ୍ଦେହ, ଏହା ସାଧାରଣ ଲୋକ ଲୋଚନ ଯଦି ବା ବିଭିନ୍ନ ଆଲୋଚ୍ୟ ବିଷୟ ହୋଇପାରେ, କିନ୍ତୁ ଆମେ ଭଗବାନଙ୍କ ଅନ୍ତର୍ନିହିତ ଗୁଣରେ ଦେଖିବାକୁ ପଡ଼େ ଯେ ଭଗବାନ ଏଭଳି ଏକ ଲୀଳା କରିକି ଜଣାଇବା ପାଇଁ ଚାହୁଁଛନ୍ତି ଯେ ବ୍ରହ୍ମାଣ୍ଡ ଭଳି ଏଭଳି ପ୍ରକାର ବୃଦ୍ଧି ହେଲେ ମଧ୍ୟ ଆଟ୍ଲିଷ୍ଟ ଜାଣିବା ଦରକାର ବ୍ରହ୍ମାଣ୍ଡଙ୍କ ଚାରିଟା ନମସ୍କାର ରହିଛି, ତାଙ୍କ ଚାରିତ୍ର ଗୁଣ ଆମକୁ ଅଧିକାର ହେବା ଦରକାର। ଯାହା ହେଲେ ମାନେ ଆମର ଗୋଟିଏ ମୁଣ୍ଡରେ ଆମେ କେତେ ବୃଦ୍ଧି ପ୍ରାପ୍ତ ହୋଇପାରିବା, ମାନେ ଆଟ୍ଲିଷ୍ଟ ଆମକୁ ଚାରିଗୁଣ ଅଧିକା ନା ଦରକାର। ତେଣୁ ଏଇ ଜଗତରେ ବହୁତ ବୁଦ୍ଧିମାନ ଲୋକ ରହିଛନ୍ତି, ଯେତେ ବୁଦ୍ଧିମାନ ହେଲେ ମଧ୍ୟ ଭଗବାନଙ୍କର ଯେଉଁ ଭଗବତ୍ତାକୁ ନିଜର ଯେଉଁ ବୁଦ୍ଧିମତା ବା ସ୍ପେକୁଲେଟିଭ୍ ନଲେଜ୍ ଦ୍ୱାରା ବା ଇନ୍ଫିରିଏନ୍ସ ନଲେଜ୍ ଦ୍ୱାରା ତାହାକୁ ବୁଝିବା ବହୁତ ବ୍ୟାପାର। ସେଥିପାଇଁ ବ୍ରହ୍ମାଜୀ କହୁଛନ୍ତି ୟା ପୂର୍ବରୁ ଯେମିତି ଆମେ ଅଧ୍ୟୟନ କରୁଥିଲେ ଏଇ ଚାରି ନମ୍ବର ଶ୍ଳୋକରେ ବ୍ରହ୍ମାଜୀ ନିଜେ କହୁଛନ୍ତି ଆପଣଙ୍କର ଏ ଜୀବ୍ୟ ଯେଉଁ ଗୁଣାବଳୀ ଏହାକୁ କେହି ନିଜର ମନ ଧର୍ମ ବୁଦ୍ଧି ଯୋଗ ତପସ୍ୟା ଭଗବତ ଗୀତାରେ ଯଦି ବାରମ୍ବାର ବାରମ୍ବାର ଭଗବାନ କହିଛନ୍ତି द्वादशी हमारे कल भागवत मुझे धर्म करे नाम ज्ञान ना तपस्या भगवान के कुछ नहीं भगवत धर्म के कुछ नहीं हमने कबार घोषणा कर दे कौन से प्रकार जिधरे ये भगवान को जानना संभव करना ब्रह्मा जी से ही कथा को दोहराई की बार बार कहेंगे हमारे तो बड़े बड़े गुंडिया से कुछ प्रबलता रही थी ना से जिनसे बार बार कहेंगे भगवान भगवती इधर गुटी जगह न पांच छह जगह भगवान को नहीं करता वह उद्देश्य था कहेंगे फॉरगेटफुल नेक्स्ट बार जब भूली बटा इधर स्वाभाविक प्रकृति एक बदल जाए हमको सब समझ के दे दिया कि बड़े स्वरूप वाले कृष्ण के दास अरे कौन प्रथम ने दिला मैं अस्तित्व अरे विष्णु क्षेत्र में हमको आए थे कि आगे भी बहुत सीखे थे दस वर्ष बड़े वर्ष कर भी सीखे थे हमें बड़े जानते हैं बस सही दिन से ना अजनंदर और विभिन्न प्रकार विग्रह कर दिया हमारा भगवत भक्ति ये सही दिन से ना उपलब्धि रख पा तेरे ब्रह्मा जी के माध्यम से भगवान पूरे एवं प्रकार मिला कर देखो जैसे ताकर सर्वश्रेष्ठ भक्त जी ब्रह्मा जी ଗତକାଲି ମଧ୍ୟ ଆମେ ସେ କଥା ଆଲୋଚନା କିନ୍ତୁ ତାଙ୍କର କ'ଣ ଏଇଭଳି ପ୍ରକାର ସ୍ୱରୂପ ବିସ୍କୃତି ଘଟିତ ଯେ ସେ ଜାଣିପାରିବେନି ଏ ବ୍ରଜରେ ଇଏ ବର୍ତ୍ତମାନ ଯେ ଗୋପବାଳକମାନଙ୍କ ସାଥିରେ ଇଏ କରୁଛନ୍ତି ଲୀଳା କରୁଛନ୍ତି ସେ ଭଗବାନ ନୁହନ୍ତି ବୋଲି ଆମ୍ଭମାନଙ୍କୁ ଶିକ୍ଷା ଦେବା ପାଇଁ ଆମର ଏଇଭଳି ପ୍ରକାର ବିଭିନ୍ନ ପ୍ରକାର ବିସ୍କୃତି ଘଟୁଥିଲା କାହିଁକି ଆମର ତ ବିସ୍କୃତି ଆଗରୁ ରହିଛି ଇଏ ଜିନିଷକୁ ତେଣୁ ତା ଭିତରେ ପୁଣି ବୌଦ୍ଧ ଜଗତରେ ଆସୁଛେ ତାହା ସାଙ୍ଗେ ସାଙ୍ଗେ ଆମେ ପ୍ରକୃଷ୍ଟ ଉଦାହରଣ ପ୍ରଭୁପାଦଙ୍କ ଜୀବନରେ ଆମେ ଦେଖିବା ପ୍ରଭୁପାଦଙ୍କ ପୂର୍ବରୁ ବହୁତ ବଡ ବଡ ଯୋଗୀ ଋଷି ମୁନି ମହର୍ଷି ଜ୍ଞାନୀବାନ ଲୋକ ପ୍ରାଚ୍ୟ ଦେଶକୁ ଯାଇଥିଲେ ଏମିତି କରିବା ପାଇଁ ଆମ ଭାରତୀୟ ସଂସ୍କୃତି ପ୍ରଚାର କରିବା ପାଇଁ କିନ୍ତୁ ତାହା କାହିଁକି ଏଭଳି ପ୍ରକାର ସଫଳୀକୃତ ହେଇପାରିଲେନି ସେ ପ୍ରଭାବ ଏଭଳି ପ୍ରକାର କାହିଁକି ଏ ଯୋଉ ବୈଦିକ ଜ୍ଞାନଟା ଏଇଟା କୌଣସି ପ୍ରକାର ଇଏ ଜ୍ଞାନ ନୁହେଁ ଯେ ଆଗକୁ କିଏ ବଜାର ଘାଟରେ ବା ପଇସା ଟଙ୍କା ପତ୍ର ଦେଇ ବା ଇଏ ଦେଇ ବିଭିନ୍ନ ପ୍ରକାର ଜ୍ଞାନ ଆତ୍ମିକା ଇଏ କରି ତାଙ୍କୁ ଶିଖାଇବ ତାଙ୍କୁ ଆହୁରି ବଡ ବଡ ବୁଦ୍ଧିମାନ ଜ୍ଞାନବାନ ଲୋକ ଯାଇଥିଲେ ତାହା ଜାଣିପାରିବେ ଭଗବାନଙ୍କର କଥା ପ୍ରକାଶ ସେଥିପାଇଁ ଏହା ପୂର୍ବ ସୂତ୍ରରେ ଗତକାଲି ଯେମିତି ପ୍ରଭୁପାଦ କହୁଥିଲେ ଭାବାର୍ଥରେ ଯେ ଏହାର ଗୋଟିଏ ମାତ୍ର ସୂତ୍ର ହେଲା ସେଥିପାଇଁ ଏତେ ସବୁ ଜାଣିଲା ଇଏ ଉପାୟ ରହିଛି ଭଗବାନଙ୍କୁ ଭୁଲିବାର ଗୋଟିଏ ମାତ୍ର ସୂତ୍ର ହେଲା ଯେ ଭଗବାନ କିମ୍ବା ଭଗବାନଙ୍କର ପ୍ରାମାଣିକ ସୂତ୍ରରେ ଧାରା ଆସୁଥିବା ଯେ ଭକ୍ତ ଯଦି ସେ କଥାକୁ ଆମକୁ ପ୍ରକଟ କରାଯାଏ ଆମର ପ୍ରକଟ ତାହେଲେ ଯାଇକି ଆମେ ତାକୁ ଜାଣିବାକୁ ଯିବ ସେ ବ୍ରହ୍ମା ଜୀ ପୁଣି ସେ କଥାକୁ ପ୍ରମାଣିତ କରୁଛନ୍ତି ଆଜି ଦୁଇଟି ଶ୍ଳୋକରେ ବିଶେଷ କରି କହୁଛୁ ଏହା ପୂର୍ବରୁ ଚାତୁର୍ଦ୍ଧ ନାମ ଶ୍ଳୋକରେ ବ୍ରହ୍ମା ଜୀ କହୁଥିଲେ ଯେ କିଭଳି ପ୍ରକାର ଏଭଳି ପ୍ରକାର ଜ୍ଞାନ ଅପହରଣ କରିବା ଯେଉଁଗୁଡ଼ିକ ଚଷୁ ଟୁଟିଲା ଭଳି କୌଣସି ପ୍ରକାର ଅର୍ଥ ଲାଭ ହେବନି ଚଷୁକୁ ପିଟିଲେ କିଭଳି ପ୍ରକାର ତା ଦେହରେ ଚାଉଳ ଆମକୁ ମିଳେନି ସେଇଭଳି ପ୍ରକାର ଏ ଜ୍ଞାନକୁ ବାରମ୍ବାର ପିଟିଲା ଦ୍ୱାରା ମଧ୍ୟ କୌଣସି ନିର୍ଧାର ବସରେ ପ୍ରାପ୍ତ ହେଇପାରିବାନି ଗତକାଲି କହୁଥିଲେ ବ୍ରହ୍ମା ଜୀ ଯେ ବାସ୍ତବିକ ଗୋଟିଏ ପ୍ରକାର ଲୋକ ଅଛନ୍ତି ଯେ ନାସ୍ତିକ ଲୋକ ଅଛନ୍ତି ଭଗବାନଙ୍କୁ ଯିଏ ତାଙ୍କର ଭଗବତ ସମ୍ବନ୍ଧରେ ବା ଇଏ ସମ୍ବନ୍ଧରେ କୌଣସି ପ୍ରକାର ତାଙ୍କ ଜ୍ଞାନ ନାହିଁ ଆଉ ବେଳେବେଳେ କୌଣସି ଦ୍ୱାର ଯଦି ତାଙ୍କର ବୈରାଗ୍ୟ ସେ ପ୍ରାପ୍ତ ହେଇଗଲା ଏ ଜଗତରେ ତାହେଲେ କୋଉଠି ଲାଷ୍ଟ ସେମାନେ ପହଞ୍ଚିବେ ଆଇଦର ବ୍ରହ୍ମରେ ଲୀନ ହେବା ସେମାନେ ବା ପରମାତ୍ମା ଲୀନ ହେଇପାରିବେ ଏହି ସମୟରେ ବାସ୍ତବ ମାଟିର ଏପରି ଯାଇପାରିବେ ସେମାନେ ଯଦି କିଛି ସେମାନଙ୍କର ଇଏ ଆମେ ଅନେକ ପୁରାଣ ଧାର୍ତ୍ତମାନଙ୍କୁ ଦେଖିଛେ ଯେ ବୌଦ୍ଧ ଜଗତରେ ସମ୍ପୂର୍ଣ୍ଣ ରୂପରେ ନିର୍ମଜୀବୀ ହେଇ ରହିଥିଲେ ଭଗବାନଙ୍କୁ ଭଗବତ କୌଣସି ଅହେତୁ କୃପା ଦ୍ୱାରା କାହାର ସଂସ୍ପର୍ଶରେ ଆସିବା ଦ୍ୱାରା ଭଗବାନଙ୍କର ସମ୍ପଦ କିଛି ଜାଣିବା ପାଇଁ ଜିଜ୍ଞାସା କଲେ ବା ସେମାନେ କେବଳ ସେହି ପର୍ଯ୍ୟନ୍ତ ଯାଇପାରିବେ କିନ୍ତୁ ଭଗବାନଙ୍କର ଭଗବତ ଲୀଳା ଗୁଣ କାହିଁକିରେ ପ୍ରବେଶ କରିପାରିବେ ପୁଣି ଆଜି ଆଉ ଗୋଟିଏ ପ୍ରମାଣ ଦେଇ କହୁଛନ୍ତି ଯେ ଇଏ ଗୋଟିଏ ନାସ୍ତିକବାଦୀଙ୍କ କଥା କଲା ଦ୍ୱିତୀୟ ପ୍ରକାର ଯୋଉ ଲୋକ ହେଲେ ଯୋଉମାନେ କି ଇମ୍ପେରିକାଲ ନଲେଜ ଦ୍ୱାରା ଭଗବାନ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ବା ବିଭିନ୍ନ ପ୍ରକାର ସ୍ପେକୁଲେଟିଭ ନଲେଜ ଦ୍ୱାରା ମନନଶୀଳ ଇଏ ଦ୍ୱାରା ଯେଉଁମାନେ ଚେଷ୍ଟା କରୁଛନ୍ତି ଜାଣିବା ପାଇଁ ତେଣୁ ବ୍ରହ୍ମାଜୀ କହୁଛନ୍ତି ସେମାନେ ହୁଏତ ଏଇ ଜଗତର ଅଣୁପରମାଣୁ ଯାହା କିଛି ରହିଛି ତାହା ବନେଇବା ପାଇଁ ସମର୍ଥ ହେଇପାରନ୍ତି, ତେଣୁ ବି ଭଗବାନଙ୍କ ଗୁଣ କରିବା ପାଇଁ, ଗୁଣଗାନ କରିବା ପାଇଁ ବା ଇଏ କରିବା ପାଇଁ କୌଣସି ପ୍ରକାର ସମର୍ଥ ଭଗବାନଙ୍କୁ ବୁଝିବା ପାଇଁ ସମର୍ଥ ହେଇପାରିବେ। ତେଣୁ ଏଠି କେତେ ମହତ୍ଵପୂର୍ଣ୍ଣ କଥା କହିବେ ଭଗବାନଙ୍କୁ କହୁଛନ୍ତି। ବାସ୍ତବିକତା ଚିନ୍ତା କରିବାର ବିଷୟ ଯେ ବେଳେବେଳେ ଆମେ ଭକ୍ତି କଲାବେଳେ ମନରେ ମଧ୍ୟ ପ୍ରଶ୍ନ ଆସେ ଆମର ବେଳେବେଳେ, ଭଗବାନ କହୁଛନ୍ତି ଭଗବତ ଗୀତା ଯେ ମତ ସ୍ମୃତି ଜ୍ଞାନ ଅପହନ, ପୁଣି ଭଗବାନ କହୁଛନ୍ତି ଜ୍ଞାନ ତ ଆମ ସବିଜ୍ଞାନ ହେଉଛି, ଭଗବାନଙ୍କର ଜ୍ଞାନ ଆସୁଛି ସବୁ ପ୍ରକାର ଇଏ ଜ୍ଞାନ ରତ ହେଉଛି, ସେ ଜ୍ଞାନଟା କ'ଣ ଦରକାର ନାହିଁ ବାସ୍ତବିକ ଭଗବାନଙ୍କୁ ଯେ ଜଣେ ଚିନ୍ତା କରିପାରିବେ କଥା ଯେ ଜ୍ଞାନ ତ ଦରକାର ନାହିଁ ଭଗବାନଙ୍କୁ କହିଲି, ସମ୍ପୂର୍ଣ୍ଣ ରୂପରେ ବ୍ରହ୍ମାଜୀ କହୁଥିଲେ କହୁଛନ୍ତି ଯେ ନାହିଁ ଏ ଜ୍ଞାନ ବଳରେ କେହି ପ୍ରାପ୍ତ ହେଇପାରିବେ, କିନ୍ତୁ ସେ କୋଉଭଳି ପ୍ରକାର ଆମକୁ ଜ୍ଞାନ ଦରକାର ତାହା ଜାଣିବା ଦରକାର। ଯେତେ ଭଗବାନ କହିଲେ ବେଦେଶ୍ୟ ବୋଲି ସମସ୍ତ ପ୍ରକାର ଜ୍ଞାନ ମୋହରେ ଆସୁ ଏବଂ ସମସ୍ତ ପ୍ରକାର ବେଦର ମୋହ, କିନ୍ତୁ ଆମେ ଯଦି ଜ୍ଞାନ ଆରମ୍ଭ କରିବା ପାଇଁ ବା ଜ୍ଞାନ ଆରମ୍ଭ କରିବାର ଯୋଉ ଉପଲବ୍ଧି ବା ଇଏ ରହିଛି ତାକୁ ଯଦି ଆମେ ଖାଲି ସେଇ ଜ୍ଞାନ ଆରଣରେ ହିଁ ଖଟିବା ତାହେଲେ ଆମର କ'ଣ ରେଜଲ୍ଟ ହବ ପ୍ରାୟ ସବୁ ପଣ୍ଡିତ ଏଇ କଥା ନିର୍ଯାସ କହୁଛନ୍ତି ନା, ସେଥିପାଇଁ ବ୍ରହ୍ମାଜୀ ସତର୍କ କରୁଛନ୍ତି ବାସ୍ତବିକ ପ୍ରାମାଣିକ ଆଚାର୍ଯ୍ୟ ନା, ପ୍ରାମାଣିକ ଆଚାର୍ଯ୍ୟ କିଭଳି ପ୍ରକାର ଏଭଳି ପ୍ରକାର କୌଣସି ଗୋଟେ ରାସ୍ତା ପନ୍ଥା ଦେଖିବି ଯେଉଁଭଳି ଲୋକ ଘୋଡ଼ି ଦୁଃଖ ଆଉ ରାସ୍ତାକୁ ପାଇବାକୁ ପାଇଲେ, ପ୍ରାମାଣିକ ଆଚାର୍ଯ୍ୟଙ୍କର ଏଇ ଗୋଟିଏ ଲକ୍ଷଣ ପ୍ରଭାବ ଅନେକ ଏଇଥିରେ ଦେଇଛନ୍ତି। ପ୍ରାମାଣିକ ଆଚାର୍ଯ୍ୟଙ୍କର ଏକମାତ୍ର ଲକ୍ଷଣ ସେ ଓଲଟା ପଲଟା ହଜାର କଥା କିଛି କହିବାନି, ସେ ସିଧା ରାସ୍ତା ଦେଖେ ଏଇ ରାସ୍ତାରେ ଗଲେ ତୁମେ ଯାଇକି ଏଠି ପ୍ରାପ୍ତ ହବ, ଏଇଟା କଲେ ଏଇଟା ହେଇପାରେ ସରକାର କିନ୍ତୁ ବାଟ ଇଏ ସବୁ ପ୍ରକ୍ରିୟା ତାଙ୍କର କାର୍ଯ୍ୟ ନାହିଁ, ହୁଏତ ସେଥିରେ କି ଯାଇପାରେ ନ ଯାଇପାରେ ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରେ, ସାଧାରଣ ଯୁବକ ଉପରେ ଡିପେଣ୍ଡ କରେ, ସେ ଦେଖନ୍ତି ନାହିଁ ଏଥିରେ କାହିଁ ବେଶୀ ଲୋକ ଆସୁନାହାନ୍ତି, ଆଉ ଥରେ ଅନେକ ରାସ୍ତା ଯାଉଛି ଏଥିରେ ବହୁତ ଲୋକ ଯାଉଛନ୍ତି, ମୋର ଆସିଛି ଯେ ରାସ୍ତା କାହିଁ ବହୁତ ଲୋକ ଆସୁନାହାନ୍ତି, ସେଥିପାଇଁ ସେ ବ୍ୟକ୍ତି ହୁଅନ୍ତି ନାହିଁ ପ୍ରାମାଣିକ ଯେଉଁମାନେ ଆଚାର୍ଯ୍ୟ, ସେଥିପାଇଁ ବ୍ରହ୍ମାଜୀ କହୁଛନ୍ତି ବାସ୍ତବିକ ଏଇ ଯେଉଁ ସ୍ପେକୁଲେଟିଭ୍ ନଲେଜ୍ ଦ୍ୱାରା ବା ଜ୍ଞାନ ଆମକୁ ପ୍ରାପ୍ତ ହେଇଛି, ଏହାଦ୍ୱାରା ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଏଇ ଜଗତରେ ବିଶେଷ କରି ଶ୍ରୀ ପ୍ରଭାବ ତାଙ୍କର ଏଥିରେ କହିଛନ୍ତି ଯେ ବିଶେଷ କରି ବୈଜ୍ଞାନିକ ଚିନ୍ତାଧାରା ଯେଉଁ ବ୍ୟକ୍ତିମାନେ ରହିଛନ୍ତି ସେମାନେ କାହିଁକି ଏ କଥା ବୁଝିପାରୁନାହାନ୍ତି, ବେଳେବେଳେ ଅନେକ ସମୟରେ ସେମାନେ ଭଗବାନଙ୍କର ଭଗବତ ଯଦି ତାଙ୍କୁ କୁହାଯାଏ ଭଗବାନ ଏଭଳି ପ୍ରକାର ଇଏ କରିଛନ୍ତି ଯେତେ ସୃଷ୍ଟିର ଇଏ ହେଉଛି ବା ବିଭିନ୍ନ ପ୍ରକାର ଯେଉଁ ଜିନିଷ ରହିଛି ତାହା ସେମାନେ ବୁଝିବା ପାଇଁ ବହୁତ କଠିନକର ବ୍ୟାପାର ତାଙ୍କ ପାଇଁ ହେଇପାରେ ହେଇଯାଏ, ଯେ ବାକି ସେମାନେ ସ୍ୱୀକାର କରନ୍ତିନି ଯେ ନାଇଁ ଏହା ଭଗବାନଙ୍କ ଦ୍ୱାରା ଇଏ କାହିଁକି ସେମାନଙ୍କର ଯେହେତୁ ଜ୍ଞାନ କ'ଣ ହେଇଛି ଭଗବାନ କହୁଛନ୍ତି ଭଗବତ ଗୀତାରେ ମାୟା ଆପଣଙ୍କ ଜ୍ଞାନ ଆଶ୍ରିତ ମାଆଶ୍ରିତା, କାହିଁକି ତାଙ୍କର ଜ୍ଞାନଟା ସବିଜ୍ଞାନ ବିଦମ୍ବରେ ଯାଇନି, ସବିଜ୍ଞାନ ଯୋଉଠିକି ଜ୍ଞାନଟା ପ୍ରାପ୍ତ ଯାହା ଉଦ୍ଦେଶ୍ୟ ତାହା ସେମାନେ ପ୍ରାପ୍ତ ହେଇପାରୁନାହାନ୍ତି, ଜ୍ଞାନର ଉଦ୍ଦେଶ୍ୟ ଯେ କ'ଣ ଜାଣିବା କିନ୍ତୁ ତାହା ସେମାନେ ପ୍ରାପ୍ତ ହେଇପାରେ, ସେମାନେ କ'ଣ କରୁଛନ୍ତି ଏଇ ଜଗତରେ ଯେଉଁ ବିଭିନ୍ନ ପ୍ରକାର ଯେଉଁ ଜ୍ଞାନ ଇଏ ରହିଛି ସେ ଭିତରେ ସେମାନଙ୍କର ଏଇଟା ସୀମିତ ହୋଇ ରହିଯାଇଛି, ତେଣୁ ସେମାନେ କେମିତି ପ୍ରାପ୍ତ ହେଇପାରିବେ ଜ୍ଞାନ ପ୍ରାପ୍ତ ହେଇପାରିବେ, ତେଣୁ ସେଥିପାଇଁ ପ୍ରଭୁପାଦ ତାଙ୍କର ଭାବାର୍ଥରେ କହିଛନ୍ତି ସନାତନ ଗୋସ୍ୱାମୀଙ୍କର ଏଥିରୁ ଇଏ ଉଦ୍ଧାର କରି କହିଛନ୍ତି ଯେ ବାସ୍ତବିକ ଭଗବାନଙ୍କୁ ଜାଣିବା ସାଧାରଣ ଜୀବ ପକ୍ଷରେ ବହୁତ କଠିନକର ବ୍ୟାପାର, ସେଥିପାଇଁ କହିଲେ ଯେ ବ୍ରହ୍ମାଣ୍ଡ ଭ୍ରମିତ କ'ଣ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣଙ୍କ ପାଖରେ ପ୍ରାୟ ଭକ୍ତିଦାତା, ଏ ବ୍ରହ୍ମାଣ୍ଡରେ ଅନେକ ବାର ଭ୍ରମଣ କଲା ପରେ ଜଣେ ଇଏ ଭଗବାନ ଜାଣିପାରନ୍ତି, ଜାଣିଲା ପରେ କେତେ ସିଏ ବ୍ରହ୍ମାଣ୍ଡ ବୁଲିଲା ପରେ କେତେ ପୁଣି ଇଏ ଲୋକମାନଙ୍କୁ ଭେଟୁଛି କେତେ ଇଏ କରୁଛି କେତେ ଇଏ କରୁଛି କାହିଁ ଜାଣିପାରୁନି, କାରଣ ବାସ୍ତବିକ ଯେପର୍ଯ୍ୟନ୍ତ ସିଏ ପ୍ରପର ସୋର୍ସରେ ପହଞ୍ଚିନି, ଯେପରି ପ୍ରକାର ଉଦାହରଣ ଦିଆଯାଏ ନଦୀରେ ପାଣି ଯାଉଛି ବହି ସେ ବର୍ଷା ସମୟରେ ବହୁତ ଯାଉଛି ବହୁତ କାଟିକୁଟା କାଟିକି ସେଥିରେ ଭାସି ଯାଉଛି, ତେଣୁ ସେଥିରେ କୌଣସି ଗୋଟେ କାଠିଆ ସେଥିରେ ଲାଗିଯାଉ ଏଇ ଭାଇ ଲାଗିଯାଉ ସମସ୍ତେ ସେ ସମସ୍ତେ ଭାଇ ପଳେଇ ଆସୁଛନ୍ତି ଇଏ ନଦୀରେ ଥିଲେ ଯଦିଓ ସେ ଚେଷ୍ଟା କରୁଛି ଆପଣ ନାଇଁ ସଂସାର ସାଗରଟା ସେଇଭଳି ପ୍ରକାର ଆରମ୍ଭ କିନ୍ତୁ ସଂସାର ସାଗରରେ ଜୀବ କ'ଣ କରୁଛି ବିଭିନ୍ନ ପ୍ରକାର ଇଏ କରିବା ପାଇଁ ଚେଷ୍ଟା କରୁଛି ଯେମିତି ଆମେ ସେ ଦେଖିବେ ପାଣିରେ ବେଳେବେଳେ ହାବୁଛୁ ଇଏ କରିବାବେଳେ ବେଳେବେଳେ କୌଣସି ଜାଗାରେ ଇଏ ବେଳେ ଆସୁଛି ଚାକିରି ବେଳେ ଆସୁଛି କେଉଁଠି ପାଣି ଦେହରେ ଯାଉଛି କେଉଁଠି ପାଣି ଇଏ ଯାଉଛି ସେଇ ସବୁ ସ୍ରୋତରେ ଭାସିବା ପାଇଁ ସବୁ ଲୋକମାନେ କ'ଣ ହେଇଛନ୍ତି ଏଇଠି ପ୍ରୟାସ ହେଇଛନ୍ତି ତେଣୁ କେହି କେହି ଇଏ ରହି କ'ଣ ହେଉଛି କୌଣସି ଭଗବାନଙ୍କର ବିଶେଷ ଇଏ ଯୋଗୁଁ କେହି କେହି କାଠି ପିତା କ'ଣ ହେଉଛନ୍ତି ଫୁଲ ଲାଗିକି ରହିଯାଉଛନ୍ତି ଯାହାଫଳରେ ସେ ସ୍ରୋତରେ ଆଉ ଭାସି ଯାଉନାହିଁ କିନ୍ତୁ ସେଇଗୋଟା ହେଉଛି ସେ ଯୋଗୁଁ ଇଏ ଜିନିଷଟା ସେଇଟା ହେଉଛି କେବଳ ସାଧୁଗୁରୁ ବୈଷ୍ଣବମାନଙ୍କ ଦ୍ୱାରା ହିଁ ବାକି ସେମାନଙ୍କର ଅହେତୁ କୃପା ଯୋଗୁଁ କିଛି କିଛି ଜୀବ କ'ଣ କରୁଛନ୍ତି ଏହି ସମୁଦ୍ର ଇଏ ଭବସାଗର ସ୍ରୋତ ନ ଭାସି କ'ଣ କରୁଛନ୍ତି ସେମାନେ ତାଙ୍କର ଜୀବର ପ୍ରତି ବିକାଶ କରିବା ପାଇଁ ଇଏ କରୁଛନ୍ତି କିନ୍ତୁ ସେମାନଙ୍କ ଭିତରେ ପୁଣି ଗୋଟେ ଡିଫରେଣ୍ଟ ଟାଇପ୍ର ଅଛନ୍ତି ଗତକାଲି ଆମେ ଆଲୋଚନା ପ୍ରବାଦନ ବାବାଠାରେ କହୁଥିଲେ ଯେ ସେଥିରେ ସେମାନେ କହୁଛନ୍ତି ବ୍ରହ୍ମବାଦୀ ବି ହେଇପାରନ୍ତି ତା ପରମାତ୍ମାବାଦୀ ବି ଆସିପାରନ୍ତି ଆଉ ସମସ୍ତେ ପୁଣି ଯେ ଭଗବାନଙ୍କର ଅନୁଭୂତ ତାହା ବି ଗ୍ୟାରେଣ୍ଟି ନାହିଁ ସେ ଲାଗିବା ଭିତରେ ପୁଣି ଏତେ ଗ୍ୟାରେଣ୍ଟି ଅଛି ଯେଉଁମାନେ ଲାଗିଯାଆନ୍ତି କୂଳରେ ସେମାନଙ୍କ ଭିତରେ ମଧ୍ୟ ଏଇଭଳି ପ୍ରକାର ଗ୍ୟାରେଣ୍ଟି ଜିଜ୍ଞାସ କରିବା ପାଇଁ କାହିଁକି ସେମାନେ କହୁଛନ୍ତି ଆରେ ଏତେ ଇଏ ଯାଉଥିଲେ ମାନେ କୌଣସି ପ୍ରକାର କରୁଛନ୍ତି ମଣିଷ ଭାସିଗଲା ପରେ କିଛି ଗୋଟେ ଯେମିତି ଆଶା ପାଇଗଲେ କେତେ ଆଶ୍ୱସ୍ତି ଲାଭ କରୁଛି ତେଣୁ ସେଇଭଳି ପ୍ରକାର ଭୌତିକ ଜଗତରେ ମଧ୍ୟ ଆମେ କ'ଣ କରୁଛନ୍ତି ଲୋକମାନେ ଯେତେବେଳେ ସବୁ ପ୍ରକାର ଭୌତିକ ଭୋଗ କରି ଇଏ କରି ଯେତେବେଳେ ଇଏ କରୁଛନ୍ତି ଏତେ ଜୀବନ କଟେଇକି ବା ଇଏ କରିକି ସବୁ ପ୍ରକାର ଅର୍ଥ ବ୍ୟବସ୍ଥା ଇଏ ବ୍ୟବସ୍ଥା ଏଇସବୁ ଚିତ୍ରଟା କରିକି ମଧ୍ୟ କୌଣସି ପ୍ରକାର ଏଥିରେ ଶାନ୍ତି ପ୍ରାପ୍ତ ହେଲାନି ତେଣୁ ସେଥିପାଇଁ ବେଳେବେଳେ କୌଣସି ବନ୍ଧୁ ବାନ୍ଧବ ଇଏ ଏମାନେ ଶ୍ମଶାନ ଯାଉଛନ୍ତି ଆମକୁ ଯାଉଛନ୍ତି ତାଙ୍କୁ ଦେଖି ବେଳେବେଳେ ଭୟକି ଯାତ ହେଇଯାଉ କିଛି ସମୟ ପାଇଁ ଯାତ ହେଇଯାଉଛି ପୁଣି ଯେତେବେଳେ ସେ ଆପଣ ଯେତେବେଳେ ଆସିଯାଉଛି ପୁଣି ଇଏ ହେଉଛି ତେଣୁ ବେଳେବେଳେ ସେମାନେ ଆମ ବିଷୟରେ କରି କ'ଣ କରୁଛନ୍ତି କୌଣସି ଇଏ ପାଖରେ ଯଦି କୁହନ୍ତୁ ସେ ଆମେ ବ୍ରହ୍ମା ଉପାସନ କରିବା ବା ଏ ଭୋଗରେ କୌଣସି ପ୍ରକାର ଇଏ ନାହିଁ ତ୍ୟାଗରେ ସବୁ ପ୍ରକାର ଲାଭ ଇଏ ରହିଛି ତେଣୁ ଠିକ୍ ଅଛି ତ୍ୟାଗ ସ୍ୱୀକାର କରିବାକୁ ଚେଷ୍ଟା କରୁଛନ୍ତି ତେଣୁ ତ୍ୟାଗ ସ୍ୱୀକାର କରିକି ବେଳେବେଳେ କ'ଣ କରୁଛନ୍ତି ବିନୟ ଯୋଗୀ ଋଷିମାନେ ସେମାନଙ୍କ ପାଖରେ ପହଞ୍ଚୁଛନ୍ତି ଯାହାଫଳରେ କି କହୁଛନ୍ତି ଯେ ଏ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଏ ଜଗତରେ କୌଣସି ପ୍ରକାର ଇଏ ନାହିଁ ଏ ଯେଉଁ ପ୍ରକାର ତ୍ୟାଗ ମନବୃତ୍ତି ରହିଛି ତେଣୁ ତାଙ୍କ ମାଧ୍ୟମରେ ମଧ୍ୟ ବିଭିନ୍ନ ପ୍ରକାର ଭେରାଇଟି ପ୍ରଭାବ କହିଲେ ଯେ ଆଧ୍ୟାତ୍ମିକ ମାର୍ଗ ଯୋଉ ଇଏ କରୁଛନ୍ତି ଅନେକ ଭେରାଇଟିର ସାଧୁ ସେଥିପାଇଁ ଆମେ ଦେଖୁଛୁ ସାଧୁ ବୋଲେ ଅନେକ ଭେରାଇଟି ନୁହେଁ ଆମେ ଭାରତରେ କେବଳ ଆମର ଗୋଟେ ମିସ୍କନସେପ୍ସନ୍ ଅଛି ଯେ ଯେକୌଣସି ଲୋକ ଗଳେ ବସିବା ଏଇଭଳି ପିନ୍ଧିବା ତାକୁ ଆମେ ସାଧୁ କରିବା ଆମେ ଏଇ ଭାରତ ଭୂମିରେ ବାସ କରୁଛେ ଆମକୁ ଯଦି କୁହାଯାଏ ତୁମେ ଯାଇକି ମୁକେଶ ଅମ୍ବାନୀକି ଧରିକି ଆଣ ଯାହା ହେବ ତାହେଲେ ଧରିକି ଆଣିକି ପଳେଇ ଆସିବେ ଧରିକି ଆଣିକି ପଳେଇ ଆସିବେ କି ସେଇ ପର୍ଟିକୁଲାର ଲୋକ ପାଖକୁ ଯିବେ ଯେ ସେ ମୁକେଶ ଅମ୍ବାନୀ ଭଳି ଯେଉଁ ଲୋକ ରହିଛି ବା ଇଏ ରହିଛି କିନ୍ତୁ ଆମେ କ'ଣ କରୁଛେ ଯାହା କ'ଣ ତାହାକୁ ସାଧୁ କରୁଛୁ ସାଧୁର ପରିଭାଷା କ'ଣ ଜାଣିନେ ଯେଉଁ ପ୍ରକାର ଧନୀ ତା ପରିଭାଷା ସେ ପ୍ରକାର ରହିଛି ଭଗବାନ କହୁଛନ୍ତି ସାଧୁର ପାଇଁ ମନ୍ତବ୍ୟ କରି ଭଗବାନ କହୁଛନ୍ତି ଭଗବତ ଗୀତାରେ ଯେ କାହାକୁ ସାଧୁ ବୋଲି କୁହାଯିବ ବୋଲି ଘରେ କହୁଛନ୍ତି ଅପେକ୍ଷା ସୁଧୀରାଚାର ଭଜନ ଯେ ମୋ ଅନନ୍ୟ ଭାଗ ବୋଲି କହୁଛନ୍ତି କୃଷ୍ଣଙ୍କୁ ଯିଏ ଅନନ୍ୟ ଭାବେ ଭଜନ ତାଙ୍କୁ କେବଳ ସେଇ କେବଳ ସାଧୁ ପଦରେ ତାଙ୍କର ଡେଫିନେସନ୍ ସାଧୁ ସାଧୁ ନୁହନ୍ତି ଯେ କୌଣସି ପ୍ରକାର ତେଣୁ ଏଇଭଳି ବହୁତ ମିସ୍କନସେପ୍ସନ୍ ଆମର ଇଏରେ ରହିଛି ଯେ ଯାହା କ'ଣ ତାଙ୍କୁ ସାଧୁ ବୋଲି କୁହାଯିବ ତେଣୁ ସେଇଭଳି ପ୍ରକାର ସାଧୁ ଯେତେବେଳେ ଆମେ ଦେଖୁଛେ ଜଗତରେ ବାହ୍ୟ ଜଗତରେ ତେଣୁ ଆମେ ସ୍ୱାଭାବିକ ଭାବରେ କ'ଣ ହେଉଛି ଜୀବ ତ କୌଣସି ପ୍ରକାର ଖୋଜୁଛି ଇଏ କରିବା ପାଇଁ ଏ ଜଗତର ଇଏ ମୁକ୍ତି ଲାଭ କରିବା ପାଇଁ ବା ଇଏ କରିବା ପାଇଁ ତେଣୁ ସେ କୌଣସି ଲୋକ ପାଖରେ ଯାଇ ପହଞ୍ଚି ତେଣୁ ସେଥିପାଇଁ ବେଳେବେଳେ ଏଭଳି ପ୍ରକାର ସ୍ପେକୁଲେଟିଭ୍ ନଲେଜ୍ ବା ଏ ବେଳେବେଳେ ନାସ୍ତିକବାଦୀଙ୍କ ପାଖରେ ବେଳେବେଳେ ପହଞ୍ଚୁ ବେଳେବେଳେ ଇଆଙ୍କ ପାଖରେ ପହଞ୍ଚୁ ତେଣୁ ସେଥିପାଇଁ ବ୍ରହ୍ମାଜୀ କହୁଛନ୍ତି ଯେ ବାସ୍ତବ ଏଭଳି ପ୍ରକାର ଜୀବନ ଜୀବନ ଯାପନ କରିକରି ଜଣେ ଯେତେବେଳେ କୌଣସି ପ୍ରାମାଣିକ ଅଧିକାରୀଙ୍କ ପ୍ରକାର ପହଞ୍ଚୁଛି ଜୀବ ଏଭଳି ପ୍ରକାର ତାହେଲେ ଯାଇ କ'ଣ ହେଉଛି ସିଏ ଭଗବାନଙ୍କର ଭଗବତ ଜାଣିବା ପାଇଁ ସମର୍ଥ ହେଇପାରୁଛି ସାଧାରଣ ଜଗତରେ ଦେଖିବାକୁ ପାଇଲେ ଗୋଟେ ସାଧାରଣ ଜଗତରେ ଆମେ ଯଦି ଗୋଟେ ଛୋଟ ପିଲାକୁ ପଚାରୁଛେ ଏଥିରେ ଯେ କୌଣସି କୃପାରୁ ଭଗବାନଙ୍କର ଭକ୍ତ ଘରେ ବା ଏଇଠି ଜନ୍ମ ଆମେ କୃଷ୍ଣ କିଏ ବୋଲି ସେ କହୁଛି ଆମେ କହୁଛୁ ଭଗବାନ ତେଣୁ ସେଇ ଜିନିଷ ଜଣେ ବହୁତ ବଡ ବୈଜ୍ଞାନିକ ଆପଣ ପଚାରନ୍ତୁ ସେ ସେଇଟା କହିବାକୁ ଇଏ କରୁଛନ୍ତି ଏଥିରେ କଣ ତାରତମ୍ୟ ରହିଛି ତାର ଜ୍ଞାନରେ କେତେ ଅପରିପକ୍ ଛୋଟ ପିଲାଟି ଏବଂ ସେ କେତେ ଜ୍ଞାନ ବୃଦ୍ଧ ବ୍ୟକ୍ତି ଜାଣେ କାହିଁକି ବୁଝିପାରୁନି କାହିଁକି ସେ ମହତ ପ୍ରଦଙ୍କର କୃପା କରୁଛନ୍ତି ୟା ପର ଶ୍ଳୋକରେ ଆମେ ପଢିବା ବାସରେ ଏ ଶ୍ଳୋକ ବ୍ରହ୍ମାଜୀ କହିବେ ଯେ ମହତ ଜଣଙ୍କର କୃପା ସେ ପ୍ରାପ୍ତ ହେଇନା ତେଣୁ ସେଥିପାଇଁ ଯଦି ବା ତାଙ୍କର ପ୍ରମାଣ ସେ କଥା ନିଶ୍ଚୟ ଚେଷ୍ଟା କରି ପାରୁଥିବେ କି ଭଗବତ କୃପା ନହେଲେ କିଭଳି ପ୍ରକାର ଭଗବାନଙ୍କୁ ବୁଝିବା ଭାରି ଅସମ୍ଭବ ବ୍ୟାପାର ଏ କଥା ପ୍ରତିପାଦନ କଲେ କି ବ୍ରହ୍ମାଜୀ କହୁଛନ୍ତି ବାସ୍ତବିକ ନାସ୍ତିକତା ହଉ କେତେ ପ୍ରକାର ମନଧର୍ମ ପାଖକୁ ଯାଆନ୍ତୁ କେତେ ପ୍ରକାର ଯେଉଁ ଜ୍ଞାନ ତପସ୍ୟା ବା ଇଏ ପ୍ରକାର ୟାଙ୍କ ପାଖକୁ ଯାଆନ୍ତୁ ଏମାନଙ୍କ ପାଖକୁ ଗଲେ ମଧ୍ୟ କୌଣସି ପ୍ରକାର ଇଏ ଭଗବାନଙ୍କର ଇଏ ପ୍ରାପ୍ତ ହେଇପାରିବନି ତେଣୁ ବେଳେବେଳେ ଭଗବାନଙ୍କ ଭକ୍ତ ହେଇ ମଧ୍ୟ ଆମର ମନରେ ଏଭଳି ପ୍ରକାର ଜ୍ଞାନ ଇଏ ଆସିଯାଏ ବେଳେବେଳେ କିନ୍ତୁ ଅଭକ୍ତଙ୍କ କଥା କଲା ବା ଯେଉଁମାନେ ଜ୍ଞାନ ଜ୍ଞାନ କରି ଭଗବତ ଜାଣି ଭକ୍ତି ମାର୍ଗ ଆସିଲେ ମଧ୍ୟ ଏଭଳି ପ୍ରକାର ବେଳେବେଳେ ଇଏ ମଧ୍ୟ ବେଳେବେଳେ ଆମର ମନରେ ଆସିଯାଏ ଏଇ ନାସ୍ତିକ ବେଳେବେଳେ ଆସିଯାଏ ଏଇ ବ୍ରହ୍ମ ବା ଇଏ ବେଳେବେଳେ ଆସିଯାଏ ଆଉ ବେଳେବେଳେ ଏଇ ଜ୍ଞାନ ଇଏ ମଧ୍ୟ ଆସେ ଭଗବତ ଭକ୍ତି ବ୍ରହ୍ମା ଯେଉଁ ଆପଣ ଚାହୁଁଛନ୍ତି ଭକ୍ତମାନଙ୍କର ଏଇ ଦୁଇଟା କିଭଳି ପ୍ରକାର କଥା କିନ୍ତୁ ଆପଣ ଉଦାହରଣ ଜାଣିବେ ଯେ ଆମେ ଭଗବାନଙ୍କର ସାକାର ରୂପରେ ସମସ୍ତେ ସେବା କରୁଛେ ନା ପୂଜା କରୁଛେ ଭକ୍ତି ମାର୍ଗରେ କିନ୍ତୁ ବେଳେବେଳେ ଭକ୍ତମାନଙ୍କର ଚିନ୍ତାଧାରା ଓ ଚେତନା ନିରାକାର ରହିବ ବାର ଭକ୍ତି ମାଧ୍ୟମରେ ଅନୁପାତିତ ହୁଏ କିନ୍ତୁ ଗୋଟେ ଛୋଟ ଉଦାହରଣ ଦେଲେ ଆପଣ ବୁଝିପାରିବେ ଭଗବାନ ରାମଜୀ ରହିଛନ୍ତି ତାଙ୍କ ସେ ବିଗ୍ରହ ରହିଛନ୍ତି ପ୍ରଭୁପାଦଙ୍କ ବିଗ୍ରହ ରହିଛନ୍ତି ଗାଈ ରହିଛନ୍ତି ଆମେ ଆଶ୍ରମ ମନ୍ଦିର ଆସିଲେ ମାନେ ସମ୍ବଳରେ ପ୍ରଭୁପାଦଙ୍କୁ ପ୍ରଣାମ କରୁଛୁ ରାମଜୀ ପ୍ରଣାମ କରୁଛୁ ସେ ପ୍ରଭୁପାଦ ଫଟୋ ଲାଗି ତାକୁ ଆମେ ପ୍ରଣାମ କରୁଛୁ ଭାରତରେ ଫଟୋ ଲାଗି ଗାଈ ଲାଗି ତାଙ୍କୁ ପ୍ରଣାମ କରୁଛୁ ମାନେ ସପ୍ରକାର ଆମେ ଜାଣିବା ଦରକାର କିଭଳି ପ୍ରକାର ଆମର ଯେଉଁ ଚିନ୍ତାଧାରା ରହିଛି ସେଇଭଳି ପ୍ରକାର ନିରାକାର ବାଦୀଙ୍କ ଭଳି ଚିନ୍ତାଧାରା ରହିଛି ସପ୍ରକାର ମାନେ ସୂକ୍ଷ୍ମ ଉପାୟ ଆମର ସେଇଭଳି ପ୍ରକାର ସମ୍ଭ୍ରମ ଭାବ ଆସୁନା ସେଇଭଳି ପ୍ରକାର ରେସ୍ପେକ୍ଟ ବା ଇଏ ଆମେ ଦେଖିବାକୁ ପାରୁନୁ ସମ୍ମାନ କାହିଁକି କୁହନ୍ତେ କାହିଁକି ଆମର ଏଇ ଅନୁଭୂତି ରହିଛି କାହିଁକି ଆମର ଗୋଟେ ବୁଦ୍ଧି ରହିଛି ନା ସେ ବୁଦ୍ଧିଟା ଆମକୁ ଅଟ୍ରାକ୍ଟିଭ୍ କରୁଛି ପ୍ରତିବନ୍ଧକ କରୁଛି ସେ ହେଉଛି ସ୍ତ୍ରୀ ବିରହ ସେଠି ଆସୁଛନ୍ତି ଇଏ ପଟୁ ଅଛନ୍ତି ଆମ ଏଇ ଚିନ୍ତାଧାରାଟା ଆମ ମନରେ ରହୁଛି ସେଥିପାଇଁ ଆମ ଜଣେ ଆଚାର୍ଯ୍ୟ କହୁଥିଲେ ଯେ ବାସ୍ତବିକ ଏ ବେଳେବେଳେ ଆମକୁ ପ୍ରତିବନ୍ଧ ସୃଷ୍ଟି କରି ଆମେ ଯଦି କୁହାଗଲା ଯେ ଆଠ ପ୍ରକାର ପ୍ରାମାଣିକ ଇଏ ରହିଛନ୍ତି ଭଗବାନଙ୍କର ପ୍ରକାଶ କରିବା ପାଇଁ ତାଙ୍କ ସେବା କରିବା ପାଇଁ ତାହେଲେ ଆମର କାହିଁକି ମନରେ ଏଭଳି ପ୍ରକାର ଚିନ୍ତା ଆସୁଛି ଯେ ସେ ଶ୍ରୀବିରଙ୍କ ଆଉ ଇଏ ମୁଖ୍ୟ ଭିତରେ ପାର୍ଥକ୍ୟ ରହିଛି ତାପରେ ବେଳେବେଳେ ଶ୍ରୀବିରଙ୍କ ସାଥିରେ ମଧ୍ୟ ବେଳେବେଳେ ଇଏ ଆସୁଛି କୌଣସି ପ୍ରକାର ଇଏ ଆସୁଛି ଯେ ହଁ ଠିକ୍ ଅଛି ବର୍ତ୍ତମାନ ଇଏ ଦେଇଛେ ଆଉ ଟିକେ ବେଳକୁ ଟିକେ ଡେରି ହେଲେ ଚଳିବ ବା ଆମ କରିଲେ ଚଳିବ ଇଏ ହେଲେ ହବ ଏଭଳି ପ୍ରକାର ବେଳେବେଳେ ଚିନ୍ତା ଆସୁଛି ଆମକୁ ଯଦି ସେ ସାକ୍ଷାତ ହେଇଛି ଦେଖିକି କହୁନାହାନ୍ତି ଆମକୁ କହିକି ଇଏ କରିବାକୁ ପଡିବ ଭଗବାନ ଅପେକ୍ଷା କରି ରହିଥାନ୍ତି ବାସ୍ତବିକ ତାଙ୍କର ଭକ୍ତ କେତେବେଳେ ଆସିଲେ ତାଙ୍କୁ ବିଭିନ୍ନ ପ୍ରକାର ଇଏ କରିବାକୁ ପଡିବ ଇଏ ଭଗବାନଙ୍କର ବିଶେଷ ଭକ୍ତଙ୍କ ପ୍ରତି ମାନେ ବିଶେଷ କାରଣ ଭଗବାନ ଯଦି ସର୍ବସମର୍ଥବାନ ସବୁ ପ୍ରକାର କରିବା ପାଇଁ ଇଏରେ ଫେର ବି ଭକ୍ତକୁ ଅପେକ୍ଷା କରି ରହିଥାନ୍ତି ତେଣୁ ସେଇଟା ଭକ୍ତ ହିସାବରେ ଆମର ଉପଲବ୍ଧି ଆସିବା ଦରକାର ମାଧବେନ୍ଦ୍ରପୁରୀଙ୍କ କଥାରେ ଦେଖିଲେ ଯେ ମାଧବେନ୍ଦ୍ରପୁର କୃଷ୍ଣ ସେଇଠି ରହିଛି ସାରା ଜଗତକୁ ସିଏ କରୁଛନ୍ତି ବୌଦ୍ଧ ଜଗତରୁ ଉଦ୍ଧାର କରୁଛନ୍ତି ସେଠି ଯେ ପଡ଼ିକି ରହିଛି ତା ଭିତରେ କୋଠି କରୁନାହାନ୍ତି ତା ଭିତରେ ସେଠି ଗୋପାଳ କହୁଛି ନାଇଁ ମାଧବକୁ ମୁଁ ଅପେକ୍ଷା କରି ରହିଛି ଭକ୍ତ ଗୋଟେ ସେବା ନେବା ପାଇଁ ଭଗବାନ ଅପେକ୍ଷା କରି ରହିଛନ୍ତି କିନ୍ତୁ ଆମର ବେଳେବେଳେ ଯଦି ଏଭଳି ପ୍ରକାର ମନରେ ଆସିକି ବସିଗଲା ନା ଠିକ୍ ଅଛି ସେ ତ ବିଗ୍ରହ କିଛି ତାଙ୍କର କମ୍ପ୍ଲେନ୍ କିଛି ନାହିଁ ଆମେ ଯେତେବେଳେ ମାନେ ଖୋଲିଲେ ଯେତେବେଳେ ମାନେ ଖାଇବାକୁ ଦେଲେ ତା ଇଏ କଲେ ରହିବେ ତାହେଲେ କେମିତି ସେଟା ଡିଷ୍ଟ୍ରିବ୍ୟୁଟେସନ ତାହେଲେ ସେଇଟା ଆମର ନୁହଁ କି ମନରେ ଯେଉଁ ନିରାକାର ବା ଇଏ ଚିନ୍ତାଧାରା ରହିଲେ ଭଗବାନ ନାହାନ୍ତି ଆମର ଚିନ୍ତାଧାରା ଅଛି ଯଦି ଆମର ଇଏ ରହିଥିବ ଯେମିତି ଆମର ଘରେ ସାଧାରଣ ଜଗତରେ ଆମେ ରହିଥିବୁ ତାର ଘରେ ପିତା ମାତା ଅଛନ୍ତି ସେମାନେ ଖାଇବା ପିଇବା ରହିଛି ପିଲାମାନଙ୍କ କର୍ତ୍ତବ୍ୟ ରହିଛି ତାହେଲେ ଟାଇମ ହେଲେ ଔଷଧ ତାଙ୍କୁ ଦଉଛନ୍ତି ଟାଇମ ହେଲେ ତାଙ୍କ ଅଙ୍କ ଦଉଛନ୍ତି ଟାଇମ ହେଲେ ଦଉଛନ୍ତି ନା ନାହିଁ ତେଣୁ ନାହିଁ ସେ ତ ତାଙ୍କର ପିତାଙ୍କର ନିରାକାର ରୂପରେ ସେ ବ୍ରହ୍ମ ରୂପରେ ବା ପରମାତ୍ମା ରୂପରେ ଅଛନ୍ତି ଆତ୍ମା ରୂପରେ ଅଛନ୍ତି ଏଭଳି ପ୍ରକାର କେସ୍ ଗୁଡ଼ାକ ମୁଁ ଦେଖି ମାଗଣା ଚିନ୍ତା କରେ, ତାହେଲେ କ'ଣ ଆଉ ତାଙ୍କର ସେବା କରିବ ବା ଇଏ କରିବ? ତେଣୁ ସେ ବ୍ରହ୍ମାଣ୍ଡ ବିଶେଷ କରି ଇଏରେ କ'ଣ ଆମେ ଠିକ୍ ଅଛି ନାସ୍ତିକବାଦୀ ବା ଯେଉଁମାନେ ଇଏ ରହିଛି ତାଙ୍କ ପାଇଁ ଇଏ ରହିଛି, କିନ୍ତୁ ଆମର ଭକ୍ତି ମାର୍ଗରେ ଏ ବେଳେବେଳେ ପ୍ରତିବନ୍ଧକ ଆମକୁ ସୃଷ୍ଟି କରୁଛି, ଆମର ମଧ୍ୟ ନିରାକାର ମଧ୍ୟ ମନବୃତ୍ତି ମଧ୍ୟ ପ୍ରୟୋଗ ଚାଲିଅଛି ଆମ ମନରେ। ଆମେ ସବୁ ଜିନିଷ ଭଗବାନ କହିଲେ ଯେ ଭଗବତ ଗୀତାରେ ଯାହା ନା ଦେଉଛି ଯାହା ଜାଗର ମୋର ଭକ୍ତ ଯେ ସବୁ ପ୍ରକାର ମଧ୍ୟ ସ୍ମୁରେ ବୋଲି ବୋଲି କୁହା, ଯାହା ଯାହା ନେତୃତ୍ୱରେ ତାହା ଚୌଦିକ ଇଷ୍ଟ ଦେହ ସ୍ମୁରେ ବୋଲି ଭଗବତ ଗୀତାରେ କହିଲେ ଚୈତନ୍ୟ ମହାପୁରୁଷ କହିଲେ। କିନ୍ତୁ ଆମେ ଯଦି ଦେଖୁଛେ କୌଣସି ଇଷ୍ଟଦେବଙ୍କର ଫଟୋ ଦେଖିଲେ ତା ମଧ୍ୟ ଡିସ୍କ୍ରିମିନେସନ ଆମେ କରୁଛେ, ଆମେ କହୁଛେ ନାଇଁ ବିଗ୍ରହ କେବଳ ସେଇଠି ଅଛନ୍ତି, ବିଗ୍ରହ ଯଦି ଆମ ଆଶ୍ରମ ଅଛନ୍ତି ବା ଇଏ ଅଛନ୍ତି ସେଇଠି କେବଳ ଅଛନ୍ତି ଆଉ ଇଏ ଜାଗା ନାହାନ୍ତି, ଆମେ ସେଇଭଳି ପ୍ରକାର ଭାବ ଆସୁଛେ, ଆମେ ସେଇଭଳି ପ୍ରକାର ସଂକ୍ରମଣ ଆସୁ। କାହିଁକି ଆମର ଯୋଉ ବୁଦ୍ଧି ରହିଛି ଯୋଉ ମନରେ ରହିଛି ଆମେ ଯେତେବେଳେ ଫଟୋ ରହିଛନ୍ତି ସେଇଠି କିନ୍ତୁ ବିଗ୍ରହ ଭିତରେ ଆସୁଛନ୍ତି, ମାନେ ସେଥିରେ କଲ୍ୟାଣ ଫଟୋ କଲ୍ୟାଣ ତାଙ୍କୁ ସେଇଠି ପ୍ରଣାମ କରିବା, ସାମ୍ନାରେ କୌଣସି ଫଟୋ ଥାନ୍ତି ରାମ ପ୍ରଭାବ ଫଟୋ ଥାନ୍ତି ଫଟୋ ରହିଛି ଆମେ ସେଇଠି ସେଭଳି ପ୍ରକାର ଆଉ ଜ୍ଞାନ କିଭଳି ପ୍ରକାର ଆମେ ଇଏ କରୁଛୁ ଭକ୍ତି ମାର୍ଗରେ ଆମେ ଜ୍ଞାନ ଦେବା ବେଳେ ସ୍ପେକୁଲେସନ୍ କରେ ଭଗବାନଙ୍କ ପାଖରେ ଏତେ ଦିନ ହେଲା ଭକ୍ତି କଲେଣି ଭଗବାନଙ୍କୁ ଭୋଗ ଲଗାଉଛି ଖାଉଛି ନା ନାହିଁ, ଇଏ ବେଳେ ଆମର ମନରେ ବହୁତ ବିଶ୍ୱାସ ସୃଷ୍ଟି କରେ ଭକ୍ତି ମାର୍ଗରେ। ତେଣୁ ସେଥିପାଇଁ ଆମେ ଜାଣିବା ଦରକାର ଏଠି ସେ ପ୍ରଭୁବାଦଙ୍କର ଭାବାର୍ଥରେ ଗତକାଲି ଆମେ ପଢ଼ୁଥିଲେ ଯେଉଁ ପ୍ରଭୁବାଦ କହୁଥିଲେ ଯେ ଏଭଳି ପ୍ରକାର ସ୍ପେକୁଲେଟିଭ୍ ନଲେଜ୍ କାହିଁକି ଆସୁଛି, ଆମେ ବାରମ୍ବାର ବାରମ୍ବାର ଭଗବାନଙ୍କର କଥା ଲୀଳା ଏହାକୁ ଶ୍ରବଣ କରୁନେ ଯେ ଶ୍ରବଣ କାଲି ଆମେ ଏଥିରେ ପଢ଼ୁଥିଲେ ଯେ ବ୍ରହ୍ମାଣ୍ଡ ମଧ୍ୟ ସେଇଭଳି କଥା ଏକଥା କହୁଥିଲେ ଯେ କେବଳ ତାଙ୍କର କଥା ଶ୍ରବଣ କୀର୍ତ୍ତନ ମାଧ୍ୟମରେ ଜଣେ ଜାଣିପାରିବ ବାସ୍ତବିକ ଏଇ ଭଗବାନଙ୍କର, କାହିଁକି ଆମର ମନରେ କହୁଛୁ ଆମେ ଯେତେବେଳେ ସେବାରେ ଯୁଦ୍ଧ ହେଉଛେ ଏଇ କହୁଛି ଆମର ମନରେ ଚିନ୍ତା ଅଛି, ତେଣୁ ସେଥିପାଇଁ ବେଳେବେଳେ ମଧ୍ୟ ଏଇଭଳି ପ୍ରକାର ଚିନ୍ତା ଅଛି ଠିକ୍ ଅଛି ଭଗବାନ ତ ସବୁ ଜାଗାରେ ବିରାଜନ୍ତି ଏଭଳି ପ୍ରକାର କେତେ ମୋତେ କିମ୍ବା କାହାର ଭକ୍ତ ରହିଛନ୍ତି, ଆରେ ଭଗବାନ ତ ସବୁ ଜାଗାରେ ଅଛନ୍ତି ସବୁବେଳେ କ'ଣ ଗୋଟେ ଅଫରିଂ କରୁଥିବ, ବେଳେବେଳେ ମନରେ ତ କହିଛି ନିଜ ମନରେ ଅଫରିଂ କରିକି ନିକଟ ଦେବ ନା ନାହିଁ ଭାଇ ମନମୟୀ ମଣିମୟୀ ଏ ବି ଲେଖିଆ ଲେଖିଆ ଯେଉଁ ରହିଛି ଆଠ ପ୍ରକାର ଯେତେବେଳେ ଅଛି କିନ୍ତୁ ଏଭଳି କେତେବେଳେ ଚାଲୁ କରି ଆରମ୍ଭ କରୁଛି ଆଉ କେବେ କେବେ ମନରେ ଚିନ୍ତା କରୁଛି ସ୍ପେକୁଲେଟିଭ୍ ନଲେଜ୍ରେ ଆରେ ଭଗବାନ ପରମାତ୍ମା ଇଏ ରୂପରେ ବିରାଜମାନ ଅଛନ୍ତି ତାଙ୍କୁ କ'ଣ ଖରାପ ନାହିଁ ଇଏ ହେଉଛି ତାଙ୍କ ସହିତ ସମୟ ଚିହ୍ନ ଆନନ୍ଦ ବହୁତ ବୁଦ୍ଧିମାନ ଭକ୍ତ ମନ୍ଦିରରେ ପଠାଉଛି ସମୟ ଚିହ୍ନ ଆନନ୍ଦ ସବୁବେଳେ ସବୁବେଳେ ପ୍ରାର୍ଥନା କରୁଛନ୍ତି ତାଙ୍କୁ ଇଏ କରୁଛେ ତାଙ୍କ ଶରୀର ଆମକୁ ସିନା ଗରମ ହେଉଛି ତାଙ୍କୁ ଗରମ ହେଉଛି ତାଙ୍କ ପାଖରେ କାହିଁ ଏସି ଲଗେଇବ ତାଙ୍କ ପାଖରେ କାହିଁ ଲଗେଇବ ଏଭଳି ପ୍ରକାର ଚିନ୍ତା କରୁଛନ୍ତି ଭକ୍ତ ସେଭଳି ପ୍ରକାର ଏକ ଇଏ ହେଇଥିଲା ବୋଲି କହୁଛି ବାସ୍ତବିକ ଭକ୍ତ ସେ ଏଇ 20 ବର୍ଷ ଜଣେ ଭକ୍ତ ଆମର ଗୁରୁମାନେ ଶିଷ୍ୟ ମଧ୍ୟ ସେ ଆଉ ବହୁତ ବୁଦ୍ଧିମାନ ପାଠଶାଠ ପଢୁଛି ବହୁତ ବଡ଼ ଚାକିରି କରୁଛନ୍ତି ଯେତେବେଳେ ଗୁରୁମାନେ ଆମର ସମାଧି ତିଆରି ହେଉଥିଲା ନୂଆ ସମୟରେ ସେ ସମୟରେ କ'ଣ ହେଇଥିଲା ଗୁରୁବାର ଦିନ ସମାଜ ଦେଶରେ ମୋତେ ଇଏ ଛୁଟି ହେଇଥିଲା ମୁଁ ଜାଣିଛନ୍ତି ଦେଖିକି ଇଏ କରିଛନ୍ତି ଖରା ଦିନ ଆସିକି ପହଞ୍ଚିଲା ମୁଁ ଶୁଦ୍ରା ଦିନ ନାଁ କରିଥିଲି ବହୁତ ଗରମ ହେଉଥିଲା ଇଏ କରୁଛି ତେଣୁ ସେ ଭକ୍ତ ଆସିଥିଲେ ମୁଁ କହିଲି ପ୍ରଭୁ ଏମିତି ଇଏ ହେଉଛି ଗୋଟେ ଏ ସିଟେ ଲଗେଇଲେ କି କ'ଣ ସିଗ୍ନାଲ ଇଏ କରିଲେ କେମିତି ହୁଅନ୍ତା ଆପଣ ଟିକେ ବ୍ୟବସ୍ଥା କର ସେ କହିଲେ ସେବା କରିବାକୁ ଚାହୁଁଛି ଦରକାର କିନ୍ତୁ ଗରମ ସେ ପୁଣି ତାଙ୍କ ଗୁରୁ ଫୋନ୍ କଲେ ଗୁରୁଦେବ ତାଙ୍କର ଗୁରୁ ହେଇଥିଲେ କିନ୍ତୁ ଆଉ ଜଣେ ଗୁରୁ ତାଙ୍କର ଥିଲେ ଆଜିକାଲି ସେ ଯେତେବେଳେ ସ୍ପେକୁଲେଟ ନଲେଜ୍ କିଭଳି ପ୍ରକାର ଚିନ୍ତା ମନରେ ଆସେ ତାଙ୍କର ଜଣେ ଗୁରୁ ଫୋନ୍ ଫୋନ୍ କଲେ ସେ କହିଲେ ବାବା ଇଏ ଚିନ୍ତା କରିବା ହେଉଛି ଅପରାଧ ନା ନାହିଁ ଗୁରୁଦେବଙ୍କର ଶରୀରକୁ ଏଭଳି ପ୍ରକାର ଆମର ଶରୀର ଭଳିଆ ତୁଳନା କରିବା ତାଙ୍କୁ ଗରମ ହେଉଥିବ ଚିନ୍ତା କରିବା ଇଏ ହେଉଛି ଚିନ୍ତା କରିବା ହିଁ ଅପରାଧ ଭଗବାନ ତେଣୁ ସେଠି ଚିନ୍ତା କରିବା ଅପରାଧ ତେଣୁ ଗୁରୁଦେବଙ୍କ ଗରମ ହେଉଛି ତାଙ୍କର ସମ୍ମାନ ଶରୀର ଅଛି ସେଥିରେ ଆମର ଗରମ ହେଉଛି ମାଧବେନ୍ଦ୍ର ପୁଣି କାହିଁକି ବୁଢ଼ା ଲୋକ ପଠେଇଲେ ଭଗବାନ ଟିକେ ଯାହା ମହାଚନ୍ଦ୍ର ଆଣିକି ଆସିବେ ତାଙ୍କୁ ଜଣାପଡ଼ୁନଥିଲା ତାଙ୍କୁ ଇଏ ହେଉନଥିଲା ମାନେ ଆମର ଭକ୍ତି ଯାତ୍ରା କରିବାରେ ମଧ୍ୟ ଦେଖ ଇଏ କାହାକୁ ଇଏ କରି ମନୁଆସିଲେ ଇଏ କରିନି କିଏ ଭାବି ଖରାପ ହୁଏ ଇଏ କରି କହୁଛନ୍ତି ପ୍ରସଙ୍ଗ ଅନୁକରଣ କରୁଛି କିଭଳି ପ୍ରକାର ଏଇଟାକୁ ଆମର ଅବଷ୍ଟାକଲ ଆସୁଛି ଏ ଜ୍ଞାନ ଇଏ କରିବା ବା ନାସ୍ତିକତାବାଦୀ ବେଳେବେଳେ ମନରେ ନିରାକାରବାଦୀ ଆସିବା ಭಕ್ತ ಹೇಗೆ ಮಾತ್ರ ಆಗ್ತದೆ ಒಂದು ಚಿಂತನೆ ಪ್ರಯಾಸ ಭಕ್ತಿ ಅದನ್ನು ಕರಿ ಆಮೇಲೆ ಮಂದಕ್ಕೆ ಬುದ್ಧಿ ಬಹುದ್ರ ಐತಿ ಈ ಅಂದ್ರೆ ಚಿಂತಾ ಕಲ್ಲ ಆಮೇಲೆ ಶಾಸ್ತ್ರತೆ ಲೆಕ್ಕಾಯ್ತಿ ಭಗವಾನ್ ಸಬಲ ಸಮಯ ಅನ್ಕೊಳ್ತಿ ಆಮೇಲೆ ಚಿನ್ನ ಸಮಿತಿ ರಹಸ್ಯ ಗೋವಿಂದ ಆದಿ ಪುರುಷನ್ ತಮಾಮ್ ಭಜನ ಕರಿ ಪ್ರಾರ್ಥನಾ ಕೊಡ್ತೇವೆ ಭಗವಾನ್ ಆನಂದ ತಿನ್ನ ಶರೀರ ತನ್ನ ತಾಯಿ ಪಂಥ ಲಗಿವ ತನ್ನ ತಾಯಿ ಗಾಯ ಕೊಂಡ ಇವಳು ಕಲ ಇಲ್ಲ ಸೆಟ್ಟಿಮೆ ಕಾಯಿಗೆ ಇವಳು ಪ್ರಕಾರ ಹಚ್ಚಿ ಇಲ್ಲಿ ಪ್ರಭಾತ ಪ್ರದರ್ಶನದಲ್ಲಿ ಬಾರಂಬಾರ ಶ್ರವಣ ಕೊಡಲು ಭಗವಂತನ ಗಿಡ ಈ ಕರ್ತನ ಶ್ರವಣ ಕೀರ್ತನ ಈ ಕರ್ತನ ಆಮೇಲೆ ಕಿಶಿ ದಿನ ಭಕ್ತಿ ಕೊಡ್ತೆ ಆಶ್ರಯ ಪ್ರಥಮ ಭಕ್ತ ಕೊಡ್ತೇವೆ ಹಾಕಿದ್ರೆ ಭಾಷೆ ದಿಕ್ಕನ ಹಬ್ಬಂಗಾಲಿ ಪ್ರವಣ ಮಂಗಳಾರತಿ ಆಟನ್ ಕರೆಯಬಿಡಿ ಮಣಿ ಕರೆಯಬಿಡಿ ತಾಪತ್ರ ದಿಕ್ಕೆ ಆಗಿಲ್ಲ ಅಂತ ಸೇರಿ ಭಕ್ತರಿಗೆ ಅಂದ್ರೆ ಆ ಗಿಡ ಐತೆ ಪಡಕ್ಕೆ ಕರೆಯೋದು ಅರ್ಥ ಆಮೇಲೆ ಟ್ಯೂಷನ್ ಕರೆಯ ಸೆ ಟ್ಯೂಷನ್ ಆಮೇಲೆ ಈ ಪ್ರಕಾರ ಸ್ಪೆಕ್ಯುಲೇಟಿವ್ ಮನದ ಚಿಂತಾಧಾರ ಆಸಿಯೋ ಆಮೇಲೆ ಮಹಾಪ್ರಭು ರೂಪ ಗೋಸ್ವಾಮಿ ಶಿಕ್ಷಣ ಕೋಚಂತೆ ಯದಿ ಯುವ ಭಗವತ್ ಧಾಮಕ್ಕೆ ಯಾರು ಮಧ್ಯ ಈ ಭಗವಂತ ನಾಮ ಕರಿಗಿ ಸೆಟ್ಟೈ ಮಧ್ಯ ಶ್ರವಣಾದಿ ಶ್ರವಣ ಕೀರ್ತನಾದಿ ಜಳಧಾರ ಜೊತೆ ಚಿಂತನೆ ಕರೆಯಬೇಕು ಯಾರು ಜೈಸೆ ನಾಳೆ ಬಹು ಚಾನ್ಸ್ ಅಸಿ ಜಗಿಲ್ಲ ಆಮೇಲೆ ಏಳು ಪ್ರಕಾರ ಚಾನ್ಸ್ ଆମେ କହିଲେ ସେଠି କିଛି କାମ ନାହିଁ ଆମେ କହିଲେ ସମସ୍ତେ ଭାବୁଛେ ଯେ ଭଗବତ ଧାମ ଗଲେ ବା ସେଇଠି ଭଜନ ସାଧନ କରିବେ ଭଗବତ ଧାମ ପଳା ସେଠି ଆଉ କିଛି ନାହିଁ ଫ୍ରି ଆମକୁ ଆଉ କୌଣସି ଟେମ୍ପୁଲ ମ୍ୟାନେଜର ନାହିଁ କହିବାକୁ ହେଡ୍ ପିଜା ନାହିଁ କହିବାକୁ କି କର ଆମର କ'ଣ କେହି କହିବାକୁ ନାହାନ୍ତି ସେଠି ଆମର ଆଉ କିଛି କାମ ନାହିଁ ଦେଖା ଖାଇବା ପିଇବା ଶୋଇବା ସେଠି ସେଠି ଏଠି ତାହେଲେ ଆଠ ଘଣ୍ଟା କୁହାଯାଉ ସେବା କରିବାକୁ ସେଠି ଚବିଶ ଘଣ୍ଟା ସେବା କରିବାକୁ କୁହା ଜାଣିଛନ୍ତି ନା ସେଠି ରାତି ନାହିଁ ଦିନ ନାହିଁ ସେଠି କୌଣସି ପ୍ରକାର ରାତି ନାହିଁ ଯାଇଛି ସବୁ 24 hours ଦିନ ନା ଆଉ 24 hours ଦିନ 24 hours ସେବା କରିବାକୁ ପଡେ ତେଣୁ ବେଳେ ଭକ୍ତରେ ଆଣି ମଙ୍ଗଳ ଘରେ ଭର କାହିଁକି ସେଠି ଗୋଟେ ଏଭଳି ପ୍ରକାର ଶରୀର ପକାଇ ସେଠି ସେ ଶରୀରର ନିଦ୍ରା କୌଣସି ଦରକାର ନାହିଁ ଆମ ସେ ଶରୀରରେ ନିଦ୍ରା ଏଠି ଦରକାର ହେଉଛି ଆଉ ସେଠି କ'ଣ ଦରକାର ନିଦ୍ରା ବା ସେଠି କୌଣସି ପ୍ରକାର ଅନ୍ଧକାର ନାହିଁ ଯାଇକି କେଉଁଠି ଯାଇକି ଇଏ ହେଇ ପଡ଼ିବନି ସେଥିରେ 24 hours ହିଁ ସେବା ଆଉ ସେଠି କେଉଁଠି ଇଏ ରହିଛି ତେଣୁ ସେଥିପାଇଁ ଆମେ ଚିନ୍ତା କରିବା ବାସ୍ତବିକ କହିବାର ଉଦ୍ଦେଶ୍ୟ ବ୍ରହ୍ମାଜୀଙ୍କର ଯୋଉ ବିମଳ ଲୀଳା ହେଇଛି ମାନେ ଆମେ ଟିକେ ତାର ଭିତରକୁ ଯାଇକି ବୁଝିବା ଯେ ବାସ୍ତବିକ ବ୍ରହ୍ମାଜୀଙ୍କର କହିବାର କ'ଣ ତାତ୍ପର୍ଯ୍ୟ ବ୍ରହ୍ମାଜୀଙ୍କ ଭଳି ଏଭଳି ପ୍ରକାର ଭଗବାନଙ୍କର ଯିଏ ଶୁଦ୍ଧ ଭକ୍ତ ତାଙ୍କର ମନରେ କିଭଳି ପ୍ରକାର କିଭଳି ଚିନ୍ତାଧାରା ଅଛି ତାହା ବିଶେଷ କରି ଆମେ ଯେଉଁ ପର୍ଯ୍ୟାଲୋଚନା କରିବା ଯେପରି ଯେଉଁମାନେ ଆମେ ସାଧନ ଭକ୍ତିରେ କରିବା ପାଇଁ ପ୍ରୟାସ ହେଇଛେ ସାଧୁଗୁରୁ ବୈଷ୍ଣବଙ୍କର ଐତି କୃପାରୁ ଭଗବାନଙ୍କର ଐତି କୃପାରୁ ଆମେ ଆସିବା ପାଇଁ ଆମକୁ ଗୋଟେ ଇଏ ଦେଶ ସ୍ରୋତ ପ୍ରଦାନ କରିଛନ୍ତି ଯେ ଆମେ ଜାଣିବା ପାଇଁ ତେଣୁ ଯଦି ଆମେ ତାକୁ ଧ୍ୟାନ ପୂର୍ବକ ଭାବରେ ଠିକ୍ ଭାବରେ ସାବଧାନ ପୂର୍ବକ ମାର୍ଗରେ ଯଦି ଆମେ ତାକୁ ଗ୍ରହଣ ନ କରିବା ବା ତାକୁ ଉପଲବ୍ଧି ନ କରିବା ନିଜ ଜୀବନରେ ତାହେଲେ ତାକୁ ପାଳନ କରିବା ଚେଷ୍ଟା ନ କରିବା ତାହେଲେ କ'ଣ ହବ ଆମର ଆମର ଏଇଭଳି ପ୍ରକାର ଭଗବାନଙ୍କୁ ନିରାକାର ଭାବ ଆସିବ ବେଳେବେଳେ ଇଏ କରିବା ଆସିବ ତେଣୁ ସେଥିପାଇଁ ଆମ ପାଖରେ ସବୁ ସମୟ ଜାଣିବା ଦରକାର ସମୟ ଚିନ୍ମୟ ଆନନ୍ଦମୟ ବୋଲି ଆମେ ଜାଣିବା ଦରକାର ଯଦି ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ମନ୍ଦିର ଗୁଡ଼ିକ ବା ତାଙ୍କର ଦ୍ୱାରା ବିଭିନ୍ନ ପ୍ରକାର ଯେଉଁ ଇଏ ରହିଛି ତାଙ୍କର ଅଲ୍ଟରଠୁ ଆରମ୍ଭ କରି ତାଙ୍କର ବାସନ କୁସନ ଡ୍ରେସ୍ ଏସବୁ ଭଗବାନଙ୍କର ବିଭିନ୍ନ ପ୍ରକାଶ ଆନନ୍ଦଦେବ ତାଙ୍କର ଅନନ୍ତ ରୂପରେ ପ୍ରକାଶ କରିଛନ୍ତି ସେଦେବ ବିଭିନ୍ନ ପ୍ରକାର ରୂପରେ ପ୍ରକାଶ ନହେଲେ ଭଗବାନଙ୍କ ସେବା କେମିତି ଲାଗିପାରିବ ତାହା ଜିନିଷ ସେଥିପାଇଁ ଆମକୁ ସେଠି ଶିଖା ଯାଉଛି ବୈଷ୍ଣବ ସଦାଚାର ଶିଖା ଯାଉଛି ଭଗବାନଙ୍କର ବାସନକୁ ଗୋଡ଼ରେ ଲଗେଇବନି କି ଭଗବାନଙ୍କର ବାସନ ଦୂଷଣ ସଫା କଲାବେଳେ ତାକୁ କୌଣସି ଧଡ଼ ଧାଡ଼ ଫଡ଼ ଫାଡ଼ କରି ଆମେ କୌଣସି ସେବା କଲାବେଳେ ଯେହେତୁ କରିକି ପକଡ଼ିବା ଦରକାର ନା ନାହିଁ ଏମିତି ସରିଗଲେ ଶୀଘ୍ର ବାସନା ପଳେଇଯିବା ବୋଲି ନା ନାହିଁ ଆମେ ଏଭଳି ପ୍ରକାର ଆମେ ଯଦି ଚିନ୍ତା କରିବା ଆମର ଯେ ଏଭଳି ପ୍ରକାର ଆସିବ ଯେ ଆରେ ଆମର ତ ଶେଷକର ଇଏ ହେଉଛି ପ୍ରକାଶ ଭଗବାନଙ୍କର ଅଣ୍ଡଟା ଯେ କାଠରେ ତିଆରି ହେଇନି ଯେ କିମ୍ବା ମନ୍ଦିରଟା କାଠ ଇଟା କାନ୍ଥ ସିମେଣ୍ଟରେ ତିଆରି ହେଇନି ଇଏ ଅନନ୍ତର ନିଜକୁ ପ୍ରକାଶ ପାଇଛନ୍ତି ଆମେ କହୁଛେ ଆରେ ଆମେ ତ ତିନି ଥର 10 ଉପରେ କରିଛେ ଭାଙ୍ଗିକି ଏଇଠି ନଥିଲା କିଛି ଆମେ ଭାଙ୍ଗିକି ନିଜେ ତିଆରି କରୁଛେ ଆମେ ଭାବିବା କଥା ବୁଦ୍ଧି ରହିଛି ମନରେ ବୁଦ୍ଧି ଆମ ଯେତେ ଆମେ ଯଦି ଚିନ୍ତା କରିବା ଅନନ୍ତର ପ୍ରକାଶ ବୋଲି ଭାବିବ ଯେ କହିଲେ ଅନନ୍ତର ପ୍ରକାଶ ଏଇଟା ମୁଁ ପରା ଆସିକି 10 ପରେ ତିଆରି କରିଥିଲା 10 କିଛି ନଥିଲା ଏଠି ମିସ୍ତ୍ରୀ ଆଇଲେ ସେଠି ମିସ୍ତ୍ରୀ ଆଇଲେ ଆଗ ମିସ୍ତ୍ରୀ କିଣିଲା ଆମକୁ କହିଲେ ସମ୍ପୂର୍ଣ୍ଣ ଏଇଠି ପ୍ରକାର ଚିନ୍ତାଧାରା ଅଛି କାହିଁକି ବୁଦ୍ଧି ଆମକୁ ଇଏ କରୁଛି ପ୍ରତି ବଦଳ କରୁଛି ଯଦି ସେ ବୁଦ୍ଧି କିଭଳି ପ୍ରକାର ଇଏ କରିପାରେ କେବଳ ସାଧୁ ବୈଷ୍ଣବମାନଙ୍କୁ ବାରମ୍ବାର ଶ୍ରବଣ କରିବ କାହିଁକି ଶ୍ରବଣ କଲେ କ'ଣ ବାରମ୍ବାର କରେ ଶ୍ରବଣ ଫେର ବି ଭୁଲି ଯାଉଛି ଆମେ, ଆଉ ଯଦି ଆମେ ବନ୍ଦ କଲେ ତାହେଲେ କ'ଣ ଅବସ୍ଥା ହବ ନା ନାଇଁ। ସେଥିପାଇଁ ସେଥିପାଇଁ କହିଲେ ନିତ୍ୟମ ଭାଗବତ ସେବା, ତମର କାହିଁକି ଏଭଳି ପ୍ରକାର ବ୍ୟବସ୍ଥା କଲେ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ପ୍ରଦର୍ଶନ ଦୁଇ ଚାରି ଦିନ କର ସପ୍ତାହଟେ ଆଉ ବାକି ଦିନ କର ନାହିଁ, ଯାଇ ସବୁ ସେବାରେ ଲାଗିଯାଉ ସମସ୍ତେ। ପ୍ରଭୁ କାହିଁକି କଥା କହିଲେ ବାରମ୍ବାର ବାରମ୍ବାର ଭଗବାନଙ୍କର କଥା ଯଦି ଆମେ ଶ୍ରବଣ କଲେ ଆଉ ତାଙ୍କର ଗୁଣ ଲୀଳା ଶ୍ରବଣ କଲେ ତାହେଲେ ଯାଇକି ଆମେ କ'ଣ କରିପାରିବା ଯେ ଭଗବାନ ଯେମିତି ଭଗବତ ଗୀତାରେ କହୁଛନ୍ତି ଜନ୍ମ କର୍ମ ଧର୍ମ ଦିବ୍ୟ ବୋଲି ତାହା ବାସ୍ତବିକ ଉପଲବ୍ଧି ଆମର, ନହେଲେ କ'ଣ ହବ ଆମର ଯେଉଁ ବୁଦ୍ଧି ରହିଥିବା ଜ୍ଞାନ ରହିଥିବା ଯେଉଁ ମୂର୍ଖତା ହୋଇଥିବା ଇଏ ହୁଅନ୍ତି, କିନ୍ତୁ ତାହା ବେଳେବେଳେ ପ୍ରମିନେଣ୍ଟ ଆକାରରେ ଆମର ଭକ୍ତି ମାର୍ଗରେ ଆସି ପହଞ୍ଚିବ, କାହିଁକି ଯେତେବେଳେ ଆମେ ଭଗବାନଙ୍କୁ ଭଜନ କରିବାକୁ ଚେଷ୍ଟା କରିବା ବା ଇଏ କରିବା ଅଗ୍ରଗତି କରିବା ସେ ମାୟାକୁ ଦେଖିବାରେ ଇଏ ତ କ'ଣ ଟିକେ ଟିକେ ଆଗେଇ ଗଲାଣି, ତେଣୁ ମଧ୍ୟରେ କିଛି କିଛି ଇଏ ଦେବା ଦରକାର ନା ନାହିଁ। ତେଣୁ ସିଏ କ'ଣ କରିବେ ବିଭିନ୍ନ କାହିଁକି ଭଗବାନଙ୍କର ନିଜ ଶକ୍ତି ନାହିଁ, ଇଏ ଅର୍ଜୁନ ଭଳି ବ୍ୟକ୍ତି ସିଏ କହୁଛନ୍ତି ପ୍ରଭୁ ଆପଣଙ୍କ ମାୟା ପାର କରିବା ବହୁତ କଷ୍ଟକର ବ୍ୟାପାର, ବହୁତ କୃଷି ଠିକ୍ ଅଛି ନା ନାହିଁ, ବହୁତ କୃଷି ଠିକ୍ ଅଛି ମୋର ମାୟା ଦୂର ହେବା ପାଇଁ ମୋର ମାୟା ନାହିଁ ନିଜ ଶକ୍ତି ତାକୁ ଦୂର ହେବ ମୋର କଠିନ, କିନ୍ତୁ ସେ ମା ବାପା ଯଦି ପ୍ରଚଳନ୍ତି ଯଦି ମୋର ଜଣେ ଶରଣାଗତି ହେବ ଶରଣାଗତି ଅର୍ଥାତ ଜଣେ କହିବ ଯେ କାଲି କହିଲେ ଭଗବାନଙ୍କ ଶୁଣନ୍ତି ପୁଣି ସ୍ପିକୁଲେଟି ମଣ୍ଡଳ ଆସିବେ ଭଗବାନଙ୍କ ଶରଣାଗତି କଥା କହିଲେ ଏ ଗୁରୁ ସାଧୁ ଆଉ ତାଙ୍କୁ କୁଆଡ଼େ ଆଗ ପାଠ ନା ଇଏ ଗୋଟେ ଯୋଡ଼ି ଯାଏ କହିବ ମଣ୍ଡଳ ଏଭଳି ପ୍ରକାର ସ୍ପିକୁଲେଟି ମଣ୍ଡଳ କେତେ କେତେ ଭକ୍ତଙ୍କର ଇଏ ଅଛି, ତେଣୁ ସେଥିପାଇଁ ବଡ଼ ସାବଧାନ ହେଇ ସେଥିପାଇଁ ଗୁରୁ ବଚନରେ ପ୍ରାର୍ଥନା କରୁଛେ, ମୁଁ ସେଥିପାଇଁ କହୁଛି ବନ୍ଧୁ ସାବଧାନ ଅଛି ସବୁ ସମୟରେ ଆମେ ଗୁରୁ କୃଷ୍ଣଙ୍କର ଏବଂ ଯେଉଁମାନେ ପ୍ରାମାଣିକ ଆଚାର୍ଯ୍ୟ ରହିଛନ୍ତି ସାଧୁ ଭଗବାନଙ୍କୁ ନେଇ ଆସୁଛନ୍ତି ସେମାନେ ଗୋଟେ ସାବଧାନ ସହକାରେ ପ୍ରାର୍ଥନା କରିବା ଦରକାର, ତାହେଲେ ଯାଇକି କ'ଣ ହବ ସିଏ ଆମକୁ ଯେହେତୁ ତତ୍ତ୍ୱଦର୍ଶୀ ସିଏ ଆମକୁ ବାସ୍ତବିକ ଜିନିଷଟା ଆମକୁ କହିବେ, ଏବଂ ଥରେ ଅଧ୍ୟୟନ କହିଲେ ବାର 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 ପଚାଶ ବାର ଘରେ ପଚାଶ ବାର କହିବା ଦ୍ୱାରା ଆମର କ'ଣ ହବ ବାର 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 କହିବା ଦ୍ୱାରା ସେ ସେଠୁ ଆମର କ'ଣ ମନରେ ବୁଝି ଆସ, କାହିଁକିନା ଆମେ ଏଭଳି ପ୍ରକାର ନୁହେଁ ଆମେ ଯେମିତି ବଦ୍ଧ ଯିବ ଆଉ କିଛି କିଛି ମୁକ୍ତ ଯୁବ ଅଛନ୍ତି କିଛି କିଛି କବର ହେଇଥାନ୍ତି ସେମାନେ ସାଙ୍ଗେ ସାଙ୍ଗେ କହିଲେ ସାଙ୍ଗେ ସାଙ୍ଗେ ସିଏ ଜାଣିପାରିବେ ଆମର ସେଭଳି ପ୍ରକାର ଇଏ ନାହିଁ ନା ନାହିଁ ଆମକୁ ବେଶୀ ଇଏ ଦରକାର ନା ନାହିଁ, କାରଣ ଆମର ଏଇଠୁ ମାଡ଼ିଲା ଦୂର ଦୂର ମାଡ଼ିକି ରହିଛି ନା, ତେଣୁ ଆମକୁ ସେଥିପାଇଁ ଇଏ ସାଧାରଣ ଇଏ ସବୁ ମୁଁ ସେଥିପାଇଁ କ'ଣ କହୁଛି ଏସିଡ଼ିରେ ପକେଇ ଦେଉଛି ନା ବହୁତ ଖରାପ ପକେଇ ହେଇଥିଲେ ଯେଉଁ କୌଣସି ଇଏ ପକେଇ ଦେଉଛି ନା ଏସିଡ଼ିରେ ଏସିଡ଼ରେ କାହିଁକି ପକେଇ ଦିଆଯାଉଛି କାହିଁକି ହାତ ସଫା ଯାଉଛି ସେ ସଫା ହେବନି ସେ ବାସନ ତାକୁ ଏସିଡ଼ ଏସିଡ଼ ପକେଇ ଦିଆଯାଉଛି, ତେଣୁ ଆମର କଥାରେ ସେଇଆ ଆମକୁ ଏସିଡ଼ ଦରକାର ଏସିଡ଼ ଇଏ ଦ୍ୱାରା ଆମକୁ କହିବା ଦ୍ୱାରା ସାଧାରଣ ଇଏ କରିବା ଦ୍ୱାରା ସାଧୁ ବୈଷ୍ଣବମାନେ ଆମକୁ କହୁଛନ୍ତି ଆସିକି ଏତେ ପ୍ରକାର ବ୍ୟବସ୍ଥା କରୁଛନ୍ତି ଆମେ ତାଦ୍ୱାରା ସୁଧାରିତ ହୁଅନ୍ତୁ ବା ଆମର ଭକ୍ତି ଜୀବିକା ଜାଗ୍ରତ ହେବ, ସେଥିପାଇଁ ଆମେ କ'ଣ କରୁଛନ୍ତି ଭଗବାନ କୃପା କରିକି ବିଭିନ୍ନ ପ୍ରକାର କ'ଣ କରୁଛନ୍ତି ଦୁଃଖ କଷ୍ଟ ମଧ୍ୟ ଦେଉଛନ୍ତି ତାହାଦ୍ୱାରା କିଛି ଅନୁଭୂତି ଲାଭ ହେବ ଆମର ବୁଝିପାରିବେ ନାହିଁ ଆରେ ଭଗବାନଙ୍କ ଭଜନ ଆମେ ସେଥିରେ କ'ଣ କରୁଛେ ତାକୁ ଚେଷ୍ଟା କରୁଛେ ବୁଲିବା ପାଇଁ ଏଇ ସାହାଯ୍ୟ କରିବା ପାଇଁ ସେଥିପାଇଁ କେତେ ପ୍ରତିବନ୍ଧକ ଆସୁଛି ଆସୁଛି ଭଗବାନଙ୍କୁ ଉପଲବ୍ଧି କରିବା ପାଇଁ, ସେଥିପାଇଁ କଥା ମହାଭାରତରେ କହୁଛନ୍ତି ଯେ ଏଇ ଜଗତରେ ଅନନ୍ତ ଦେବଙ୍କ ଠାରୁ କେହି ବୁଦ୍ଧିମାନ ବ୍ୟକ୍ତି ନାହାନ୍ତି, ସନାତନ ଗୋସ୍ୱାମୀଙ୍କର ଟୀକାର ପ୍ରବାଦ କରୁଛନ୍ତି ଚାରି ଗର୍ଭ ଜଗସ୍ୱାମୀ ସେଥିରେ କହୁଛନ୍ତି ଯେ ଏ ଅନନ୍ତ ଦେବଠାରୁ ତାଙ୍କର ପୁଣି ଅନନ୍ତ ମୁଖ ରହିଛି ସେ ଅନନ୍ତ ମୁଖରେ ପୁଣି ଅନନ୍ତ କାଳ ଧରିକି ଭଗବାନଙ୍କର ଗୁଣ କୀର୍ତ୍ତନ ସେ କରୁଛନ୍ତି, ତାହା ସେ ସାରି ପାରିଥାନ୍ତି ସେ ଭାବୁଛନ୍ତି ଯେ ଇଏ ମୋ ବି ବହୁତ କମ ହେବ ମୁଁ ଶେଷ କରିପାରୁନି କହିପାରୁନି ଇଏ କରିପାରୁନି ବୋଲି, ଆଉ ଆମେ ଯଦି ଷୋଳମାଳା କୌଣସି ଦିନ ଜପ ହେଇଗଲା ଆମର ମଙ୍ଗଳ ଇଏ ପୂର୍ବରୁ ବାଇ ଚାନ୍ସ ଯଦି ଦଶମା ପୂର୍ବ ହେଲେ ଆମେ ବୋଧେ ଆମେ ଚାରିରୁ ଭକ୍ତି ବହୁତ ବଡ଼ ଇଏ କରିଥିଲୁ ଆମର ଏଇଟା ଆମ ଜୀବନର ଇଏ ହେଲା ତେଣୁ ସେଥିପାଇଁ ଆମେ ଦେଖିବା ଦରକାର କହିବାର ଉଦ୍ଦେଶ୍ୟ ତାତ୍ପର୍ଯ୍ୟ ହେଉଛି ଯେ ବାସ୍ତବିକ ଆମେ ଭକ୍ତି ଯାହା ଯେତେବେଳେ କରୁଛେ ଆମେ ତା ଭିତରେ ଗୁରୁବାର ସମୟରେ ଆମେ କହନ୍ତି ଇନ୍ଟ୍ରୋସ୍ପେକ୍ସନ୍ ଏଇ ଯେ ଭେରି ଇମ୍ପୋର୍ଟାଣ୍ଟ ପାର୍ଟ ଅଫ୍ ଡିଭୋସନ୍ ସର୍ଭିସ୍, ଇନ୍ଟ୍ରୋସ୍ପେକ୍ସନ୍ ନିଜକୁ ପର୍ଯ୍ୟାଲୋଚନା କରିବା ଆମର ଯଦି ଭକ୍ତି ଯାହା ଯେଉଁ କରୁଛେ ନିଜକୁ ଯଦି ପର୍ଯ୍ୟାଲୋଚନା ଆମେ କରୁନେ ତାହେଲେ କ'ଣ ଆମେ ଭାବେ ଯେଉଁଟା ଆମେ କରୁଛେ ଯେହେତୁ ମନରେ ମନ ଧର୍ମ କରିବାର ଇଏ ପ୍ରବଳ ରହିଛି ତେଣୁ ସେଥିପାଇଁ ଆମେ ଯେଉଁଟା ବେଳେ କରୁଛେ ସେଇଟା ଆମେ ଭକ୍ତି ବେଳେ ଦେଖାଯିବ, ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder? ¿Qué es lo que está aquí por el poder